नमो भगवते वासुदेवाय। श्रीमद् भगवद गीता द्वितीय अध्याय संख्य जुगर आम श्रवण करथले। भगवान श्रीकृष्ण निष्काम कर्म जुगर जो भूमिका बा जो स्तर जनकर मन भगवान श्रीकृष्ण चरण रे बा तांको सेवारे किभली स्थिर रहा दरकार, लक्ष्य गोटे रहा दरकार। लक्ष्य हूँ किभली भगवान को सुखी करवा, प्रीति विधान करवा एवं भगवान पाखक जीवा। व्यवसायत्मिका बुद्धि कह जाए अव्यवसायत्मिका बुद्धि परवर्ती श्लोक गत काला शुणी जाइमा पुष्पिता वाचा प्रबद्यंती अविपश्चिता मूर्ख। साधारण लोक मैंने विषय रे विषय ना जीवन लक्ष्य धन स्त्री पुत्र कन्या देह दैहिक सुख जो मान जीवन लक्ष्य से मूर्खा अविपश्चिता से मानकर दोष कौन परवर्त श्लोक कहले कामात्मानम स्वर्गपरा जन्म कर्म फलप्रदा क्रिया विशेष बहुला भोग ऐश्वर्य गति पर सर पर सर गोटे सर कहीं मिले गोटे जीव जाणी दरकार भक्त मान जाने दरकार। विशेष आम समस्या कथा चिंता करूचे कि समस्या क्यों आसी तक चिंता करनी मोर एक समस्या मोर एक असुविधा होर एम अरे ये आसी क्यों तर रूट कज एटा जमी डक्टर पाखक जीव डक्टर आगे मूल कथा देख जो होमिओपैथिक जो अच्छे आयुर्वेदिक जो ट्रिटमेंट अच्छे एलोपैथिक ना एलोपैथिक तुम गल पचार दब एटा है तार गोटे औषध धरा दब होमिओपैथिक से पचारे तुम छुआ बेले कौन खाऊ तुम कौटा भल लगे तो रुट कज से बाहर कर मूल जिनस न मारे से हेनी मूल तो जिन सृष्टि बर्तमान समस्या क्या चिंता करुच पूर्व कथ कहीं चिंता करूनी कहीं सर मत मिली कहीं चिंता करूनी बर्तमान आम भद्र आम जीवन बर्तमान आम भद्र मोर एक असुविधा किसी ना मोर एम असुविधा हो रहा अरे बर्तमान कथा कहीं चिंता करुच तुम रुट कचरा देख रुट कचरा हूँ कौन ये स्वरटा स्वर जब मिली सब पूरा समस्या चलती स्वर बंधन उद्धार न पाइला पर्यटन के यार समाधान हम क्रिया विशेष बहुला भोग सूर्य गति परा जन्म फर्म कर्म फल प्रदा ये भाया बहु कामना बासना थिला मन को से भाया कामना बासना दिगर नहीं तार फलस्वरूप स्वर टा मिली आठ भल मंद भद्र अभद्र यह चिंता कल किसी हमें ये सब आलटमेंट है तुम पूर्वर कर्म हिसाब रही सब से सब फिक्स रही तुम्हें चतुर हो कि मूर्ख हो धनी हो कि गरीब हो आमेरिका रु कि भारत रु तुम जन्म रु तुम कपाल सहित सब फिट रही सुख दुख कौन क्यों क्यों परिस्थिति में मान अपमान कौन हम यहाँ गोटे जमी आम सब लैपटॉप जो मोबाइल गुट तुम यूज कर मेकानिक सिस्टम मेकानिजम तेरे पूरा फिट रही है खाली स्विच मारा मैंने चल तो तुमको किसी कर पड़ने मोबाइल चल लोक से जानने जे केमी नेटवर्क जामी नेट चल कौन है गोटे व्हाट्सअप केमी जा जाने कि जना पड़ने आम खाली यूज कर यूजर तो कौन ना यूजर मानुआल कौन गाइड गुट जो जिस कि लिखा था यूजर मानुआल गाइड जी यूज कर तार मानुआल गाइड टा देखा दरकार यार एम मार स्विच बंद कर सी लिखी दे सब इलेक्ट्रोनिक्स से कमी होम मेकानिजम की जानने आम खाली यूज कराया दरकार अच्छे से आमर सब जिन आलटमेंट रही सब सब जिन रही कपाड़ सहित फिट बर्तमान जिन बहुत ध्यान देवा उचित ना बर्तमान मोर असुविधा मोर एम अरे रुट कचरा देख रुट कज को ट्रिटमेंट कराया दरकार क्यों प्रभुपद यह कहते गोटे तुम भागवत कहला बड़ा से जिन पूर्वधा लिखी मूल जिन ट्रिटमेंट कराया दरकार मूलटा उधार दल से रोग गुड़ा सब सृष्टि जमीन होमिओपैथिक डायग्नोसीस कर धरती यार क्यों अंश रू आज ये जिनसा आसा बात कि पित्त कि कफ पचारे कौन तुम भल लगे खायापी केमी सो कौन कर छुआटे बेले कौन खाऊ एवं कौन भल लगुच रुट कचरा देख आम जीवन समस्त दुखर गोटे कारण है कौन जब आम स्वर धारण कले सेठ आरंभ हो स्वरधारण कारणटा कौन अव्यवसायत्मिक बुद्धि विभिन्न चिंता करचे विभिन्न कामना बासना रही भोग सूर्य गति पर मनटा व्यवसायत्मिक बुद्धि ना मन रू हटार अच्छे भल मंद भी रही नहीं ମନ ଭିତରେ କୌଣସି ଜିନିଷ ମୋରାଲ ଜିନିଷ ବି ରହିବାର ନାହିଁ। ପ୍ରଭୁପାଦ କହୁଛନ୍ତି ସେ କଥା, ସେ ଆମର କୋଉ ଏଇଟା ନୀତି, ଏଇଟା ଠିକ, ଏଇଟା ଭୁଲ, ଏସବୁ କିଛି ଦରକାର ନାହିଁ। ଆମର ଦରକାର କୃଷ୍ଣ, କୃଷ୍ଣ ଠିକ ନୁହନ୍ତି କି ଭୁଲ ନୁହନ୍ତି, କୃଷ୍ଣ ଠିକ ଭୁଲର ଉର୍ଦ୍ଧରେ। ଭୁଲ ଜାଣିଲେ ଆମର କ'ଣ ଅସୁବିଧା ହେବ, ସେଟା ଭୁଲ, ଆମର କିଛି ଲାଭ ନାହିଁ। ଚୋରକୁ ଚୋର କହିକି କିଛି ଲାଭ ନାହିଁ, ଭଦ୍ରକୁ ଭଦ୍ର କହିକି କିଛି ଲାଭ ନାହିଁ। ଏ ଗୋଟେ ମାଇଣ୍ଡର ଯାହା ଗୋଟେ କୁହନ୍ତୁ ଟେଷ୍ଟ, ଯେମିତି ତୁମେ ଯେତେ ପ୍ରକାର ଖାଇବା ଜିନିଷ ଥାଉ ତା ଦେହରେ ଗୋଟେ ଆଚାର ଦରକାର ନା, କ'ଣ ଭାବିଲ ତୁମର କ'ଣ ଖାଅ, ଆଚାର ନା କଞ୍ଚା ଲଙ୍କା, ତୁମକୁ କେଉଁଟା ଭଲ ଲାଗିବ, ଆଚାର ଭଲ ଲାଗିବ। ଯେତେ ଜିନିଷ ସହିତ ଖାଇବା ସାଙ୍ଗରେ କ'ଣ ହବ, ସେଟା ଟିକେ ମିଶିଗଲା ମାନେ ଚାଲ, ସେ କୁହନ୍ତି ଭିତରକୁ ଠେଲି ନେଇଯିବ ସିଏ। ସେଭଳିଆ ଏ ଜଗତଟାକୁ ଯେତେ ପ୍ରକାର ବିଷୟ ଭୋଗ ଦିଆଯାଇଛି ତା ଭିତରେ ଏଇଟା ହଉଛି ମଣିଷର ଗୋଟେ ଆଚାର। ପର ବିଷୟରେ କିଛି ଶୁଣିବା, ପରକୁ ଭଲ କହିବା ମନ୍ଦ କହିବା, ଏଇଟା ତାର ଗୋଟେ ଆଚାର, ସେଇଟା ନହେଲେ ତା ଜୀବନ ଭଲ ଲାଗିବନି। ଏଇ ସୃଷ୍ଟି, ଏ ସୃଷ୍ଟିରେ ଗୋଟେ ବିଚିତ୍ର ଭଗବାନଙ୍କର, ଗୋଟେ ଜୀବକୁ ପକେଇକି ରଖିବା ପାଇଁ ମାୟା କେମିତି କେମିତି ସବୁ ଜିନିଷ ତିଆରି କରିଛି। ଗୋଟେ ଜୀବର ସବୁବେଳେ ଅନ୍ୟ ବିଷୟରେ ତାର ସୁଖ ଦୁଃଖ ଭଲ ମନ୍ଦ ଲାଭ କ୍ଷତି କିଛି ଗୋଟେ କହିବ, ସେଇଟା ତାର ହଜମ କରିବ। ଯେମିତି ଆଚାର ଖାଇଲେ କ'ଣ, ଲୋକ କହୁ ଆଚାରଟେ ଖାଇଲେ ମୋର ହଜମ ହବ, ସେ ଭିତରକୁ ଟେଷ୍ଟ ହବ। ମଣିଷର ଯେତେ ତା ଧନ ସମ୍ପତ୍ତି ଥାଉ, ସେ ପର ବିଷୟରେ ନ କହିଲେ, ପର ବିଷୟରେ କିଛି ମୁଣ୍ଡ ନ ପୁରେଇଲେ ତାକୁ ହଜମ ହବନି, ଏଇଟା ତାର। ଆଉ ଭକ୍ତି ହଉଛି ଆର ଓଲଟା, ଏ ଜୀବନ ଆଉ ଭକ୍ତି ଜୀବନ ହଉଛି ସମ୍ପୂର୍ଣ୍ଣ ଓଲଟା। ଆମେ ଯେତେ ଅନ୍ୟ ବିଷୟରେ ଚିନ୍ତା କରିବା, ଯେତେ ଅନ୍ୟ ବିଷୟ ଆମ ଚିତ୍ତ ସେତେ ବିକ୍ଷିପ୍ତ ହବ, କେବେ ତୁମେ ହବନି ସ୍ଥିର ହବ। ସେଥିପାଇଁ କାହାର ଗୁଣ ଦୋଷ ଆମର କୌଣସି କିଛି ଆବଶ୍ୟକ ନାହିଁ, କାରଣ ଯାହାର ଗୁଣ ଦୋଷ ଗୁଣ ଦେଖିବା ଅନ୍ୟର ଦୋଷ ଦେଖିବା, ଆମେ ଆମେ ଗୁଣ ଦେଖିବା ପାଇଁ ଗୁଣି ହେଇନି ବର୍ତ୍ତମାନ। ଆମ ଆମ ଆମର ସେବା ଉପରେ, ଆମର ଧର୍ମ ଉପରେ ଫୋକସ୍ ଦେଲେ ସମୟ ଆସିବ ଆମେ ଜାଣିବା। କାହିଁକି ଦେଖ, କନିଷ୍ଠ ସ୍ତରରେ ତୁମେ ଯେତେବେଳେ ଅନ୍ୟର ଗୁଣ କହୁଛ, ଆଉ ଜଣଙ୍କର ଦୋଷ କହିବ, ସେ ପ୍ରଭୁ ଭଲ, ସେ ପ୍ରଭୁ ଖରାପ, କେବେ ହେଲେ କହିପାରିବନି ସେ ପ୍ରଭୁ ଭଲ ବୋଲି, ନାହିଁ କେବେ କହିପାରିବେ। ଆଉ ସେ ମନ୍ଦିର, ହଁ ସେଠି ସେଠି ଭଲ, ଠାକୁର ଭଲ, କିନ୍ତୁ ଭକ୍ତ ଭଲ ନୁହନ୍ତି। ସବୁବେଳେ ଗୋଟେ ଆସିବ, ଯେଉଁଠି ଯେତେବେଳେ ଆସିବ ଏଇଟା ଆସିବ, ସ୍ତରରେ ଆସିବ, ଆଚାର ଭଳିଆ ଜୀବନ ସେଟା ରୁଚି ଗୋଟେ, ମାନେ ଅନ୍ୟର ନିନ୍ଦା ପ୍ରଶଂସା, ତାର ସୁଖ ଦୁଃଖ, ଏଇଟା ଠିକ ଏଇଟା ଭୁଲ, ଏଗୁଡ଼ି ଜୀବନର ଗୋଟେ ବିଚିତ୍ର ଭଗବାନଙ୍କର ସୃଷ୍ଟି। ତେଣୁ ଏ ଯେଉଁ ରୁଟ୍ କଜ୍ ରହିଲା, ମୂଳ ଜିନିଷଟା ଯେଉଁ ରହିଲା, ସରଦ ହୋଇଛି ବ୍ୟକ୍ତି। ଏଠି ସେ କଥା କହିଲେ, କାମାତ୍ମାନ ସ୍ୱର୍ଗ ପରା ଜନ୍ମ କର୍ମ ଫଳ ପ୍ରଦା। ବୁଦ୍ଧି ଯେତେବେଳେ ବହୁତ ପ୍ରକାର ଶାଖା ହେଇଯିବ, କାମାତ୍ମାନ ସ୍ୱର୍ଗ ପରା ଜନ୍ମ କର୍ମ ଫଳ ପ୍ରଦା, ସ୍ୱର୍ଗ ପ୍ରାପ୍ତି ନିମିତ୍ତ ଯେଉଁ କାମନାଟା ହୁଏ, ଇଏ ଜନ୍ମ କର୍ମ ଫଳ ଦିଏ। ଏଇଟା ଏଠି ବଳଦେବ ଦେବେଶ୍ୱର ସୁନ୍ଦର କଥା କହିଲେ, ଯଦି ବୁଦ୍ଧିଟା ଆମର ବହୁତ ଶାଖା ହେଲା, ତାର କ'ଣ ଅସୁବିଧା ହବ କହିଲେ, ଚିତ୍ତ ଦୋଷ ମାହ, ଚିତ୍ତର ଦୋଷ ଆସିବ। ମଣିଷର ରିଫ୍ଲେକ୍ସନଟା ଆମ ଆମ ମନ ଭିତରେ, କୃଷ୍ଣ ଆସୁନାହାନ୍ତି ବା ଆମ ମନ ଭିତରେ ଭଗବାନ ଆସୁନାହାନ୍ତି, ଆମ ମନ ଭିତରେ ଅନ୍ୟ ଗୋଟେ ଲୋକର ଚିନ୍ତାଟା ଆସୁଛି, ଆମର କର୍ତ୍ତବ୍ୟଟା କ'ଣ ଆମେ ଭୁଲିଯାଉଛେ, ମୋତେ ନାମସ୍ମରଣ କରିବା ଦରକାର, ମୋ ସବୁବେଳେ ଭଗବାନଙ୍କୁ ସ୍ମରଣ କରିବା ଦରକାର। ଯେଉଁ ବାସ୍ତବ ଜିନିଷ ଗୁଡ଼ିକ ଯେଉଁ ଆମ ଜୀବନରେ ଯେଉଁଟା ସବୁ ରହିଛି, ସେଇଟା ଆମ ଚିତ୍ତ ରିଫ୍ଲେକ୍ଟ କରୁନି। ଚିତ୍ତବୃତ୍ତିରେ ଯେଉଁଟା ରହିବ, ସିଏ ଯଦି ପ୍ରବଳ ରହିଲା, ତାହେଲେ ମନ ବୁଦ୍ଧି ଉପରେ ସେ ଇମ୍ପ୍ରେସନ୍ ଛାପ ପକାଇଦେବ। ଏ ଚିତ୍ତବୃତ୍ତିରେ ଆମର ବିଷୟଟା ରହିଛି ମନବୁଦ୍ଧି, ସେ ବିଷୟଟାକୁ ରିଫ୍ଲେକ୍ଟ କରିବ ମନବୁଦ୍ଧି। ସେଥିପାଇଁ ଚୈତନ୍ୟ ମହାପୁରୁଷ ସେ ଶବ୍ଦଟା ଲେଖିଲେ ନା, ସେଟାକୁ ମନ ଲେଖିଲେ କି, ଚେତୋ ଦର୍ପଣ ମାର୍ଜନମ, ସେ ଲେଖିଲେ ନା, ଚେତୋ ଦର୍ପଣ ମାର୍ଜନମ, ଚିତ୍ତକୁ ଚିତ୍ତରୂପକ ଦର୍ପଣକୁ ମାର୍ଜନ କର, ସେ ଲେଖିଲେ କି ମନ ମାର୍ଜନମ, ନାଇଁ ଚିତ୍ତବୃତ୍ତିକି ରଚନା କରୁଛନ୍ତି। ଏ କ'ଣ ସୂକ୍ଷ୍ମ, ଆମେ ଆଉ କ'ଣ ଜାଣିବା, କେବଳ ଜଣାପଡ଼ୁଛି, ନିଜ ପକ୍ଷରୁ ଜଣାପଡ଼ୁଛି, ନିଜ ପକ୍ଷରୁ ଗୋଟେ ଜଣାପଡ଼ୁଛି। ଆମେ ଦେଖୁଛେ ନିଜ ପକ୍ଷରୁ, ତୁମେ ବସିଥିବ ଗୋଟେ ହଠାତ୍ ଗୋଟେ ଇମ୍ପ୍ରେସନ ଗୋଟେ ଆସୁଛି, ମନ ହେତେବେଳେ କିଛି ଚିନ୍ତା କରୁନଥିବ ସେ ବିଷୟରେ, ମନ ଚିନ୍ତା କରୁନଥିବ, କିନ୍ତୁ ଗୋଟେ ଭିତରୁ ଆସୁଛି ଯେ ସେଇ ସେଠି କ'ଣ କରୁଛି, ଇଏ ଏଠି କ'ଣ କରୁଛି, ହଠାତ୍ ମନକୁ ଏଇ ଜିନିଷଟା କିଏ ଦେଉଛି, ମନ ତ ଏମିତି ଚୁପଚାପ ବସିଥିଲା, ମନକୁ ଏ ଜିନିଷ କିଏ ଦେଉଛି, କିଏ ପ୍ରତିଫଳିତ କରୁଛି, ତେଣୁ ଚିତ୍ତବୃତ୍ତି ଗୋଟେ ରହିଛି, ଏଇଟା ଚିତ୍ତର ଦୋଷ ରହିଯାଏ। ଚିତ୍ତ ଆମେ କ'ଣ କରୁଛେ ସବୁବେଳେ, ଚିତ୍ତ ସେ ଚିତ୍ତ ଚେତନା, ସେ ଚିତ୍ତର ବୃତ୍ତିଟାକୁ ଚେତନା କୁହାଏ, କୃଷ୍ଣ ଚେତନା, ଏଇଟା ଚେତନା ନା। ଏ ଭଗବାନଙ୍କୁ ଦର୍ଶନ କରିବା, ଭଗବାନଙ୍କ ଆରତୀ ଦର୍ଶନ କରିବା, ନାମ ସଂକୀର୍ତ୍ତନ କରିବା, ଭଗବାନଙ୍କ ନାମ ଜପ କରିବା, ଭାଗବତ ପଢ଼ିବା, ଏ ଚିତ୍ତବୃତ୍ତି ଉପରେ ଗୋଟେ ପ୍ରଲେପ ଆମେ ଦେଉଛେ। ପ୍ରଲେପ କ'ଣ, ଯେଉଁଟା କୋଟିଂ କୁହାଯାଏ, କୋଟିଂଟା ମରା ହେଉଛି, ଚିତ୍ତବୃତ୍ତି ଉପରେ ବିଷୟର ଜିନିଷଟା ଥିଲା। ଯେମିତି ଗୋଟେ ସାଧାରଣ ଲୋକ ସେ ସକାଳୁ ଉଠିବ ବୋଲେ କ'ଣ କରିବ, ଏ ଚାଟି କାନ୍ଦରେ ଆସନ୍ତା ଉଠିବ, ସେ ଚାଟି ଚାଟି ବସାଅ ଦେଖିଲେ କି ଉଠିଲା ମାନେ ସ୍ୱାମୀ ସ୍ତ୍ରୀ ତାଙ୍କ ଚା ବସିବ କେବେ ତାର ଭୋଜନ କରିଦେଲା, ତା ଚା ଟିକେ ପିଇଦେଲା, ପିଇ ଦେଇକି ତାର ବାହାରିଲା, ତା ଚିତ୍ତବୃତ୍ତିରେ ଆସିଗଲା, କ'ଣଟା ଏଇଟା କରିବି ସେଟା କରିବି ସେଟା କରିବି ସେଟା କରିବି ଚାଲିଲା ତାର ସେଟା ରହିଛି, ସେଟା ରିଫ୍ଲେକ୍ସନ୍ କରି ତାକୁ। ଆମର କ'ଣ ସକାଳୁ ଉଠିଲା ମାନେ ମୁଁ ଭଗବାନଙ୍କୁ ଦର୍ଶନ କରିବି, ମୋତେ ଜପ କରିବାକୁ ପଡ଼ିବ। ଆମର ଯେଉଁ ଧର୍ମ ଗୁଡ଼ିକ ରହିଛି, ବୈଷ୍ଣବ ଧର୍ମ ଆତ୍ମଧର୍ମ ଯେଉଁ ରହିଛି, ଆକୁ ଆମେ ଏତେ ସୁସ୍ଥ ଭାବରେ କରିବା ଦରକାର, ଯାହାଦ୍ୱାରା ଆମ ଚିତ୍ତ ବୃତ୍ତିରେ ୟାର ଏଇ ଜିନିଷ ଗୁଡ଼ିକ ପ୍ରତିଫଳନ ହେଇକି ରହିବ। ଆଉ ମୃତ୍ୟୁ ବେଳକୁ କେମିତି କୃଷ୍ଣଙ୍କ ସ୍ମରଣ ଆସିବ, ମୃତ୍ୟୁ ବେଳକୁ କୃଷ୍ଣଙ୍କ ସ୍ମରଣଟା ଆସି କେମିତି ଆସିବ, ସେଥିପାଇଁ ପ୍ରଭୁ ଯେଉଁ ଶବ୍ଦ ଲେଖିଛନ୍ତି କୃଷ୍ଣ ଚେତନା, ଏ ଚିତ୍ତରେ ଯଦି କୃଷ୍ଣ ରହିଥିବେ, କୃଷ୍ଣଙ୍କୁ ଆମେ ଭଲ ପାଇଥିବା, ଆମ ଗୁରୁ କୃଷ୍ଣଙ୍କୁ ଭଲ ପାଇଥିବା, ସେଇଟା ରିଫ୍ଲେକ୍ସନ। କାରଣ ଚିତ୍ତର ବୃତ୍ତି ରହିଲା, ସେ ଯାହାକୁ ଭଲ ପାଇଯିବ ସେ ଜିନିଷଟା ବାରମ୍ବାର ସ୍ମରଣ ଆସିବ। ତେଣୁ ଚିତ୍ତର ଗୋଟେ ଦୋଷ, ଏ ଯଦି ଆମେ ବହୁତ ପ୍ରକାର ଚିନ୍ତା କରିବା, ବହୁତ ପ୍ରକାର ବୁଦ୍ଧି ଭୋଗ ବୁଦ୍ଧି ସବୁ କରିବା, ବିଭିନ୍ନ କାମନା କରିବା, ତେଣୁ ଚିତ୍ତର ଗୋଟେ ଦୋଷ ଆସେ। ସେ ଚିତ୍ତ ଦୋଷଟା ହେଲା ଏଇ ଶ୍ଲୋକ, କାମାତ୍ମନଃ। ଚିତ୍ତର ଦୋଷ କ'ଣ, କାମାତ୍ମନଃ ବୈଷୟିକ ସୁଖ ବାସନା ଗ୍ରସ୍ତ ଚିତା ବେଦନ୍ତି ନା, ସିଏ ଭଗବାନଙ୍କ ନିଜ ଲୋକ ଲେଖିଦେଲେ। କ'ଣ କାମାତ୍ମନଃ, ଚିତ୍ତର କ'ଣ ଦୋଷ ଆସିବ ଯଦି ବୁଦ୍ଧିଟା ସବୁବେଳେ ଖାଲି ବିଷୟ ଭୋଗ ପ୍ରତି ଯିବ, କ'ଣ ଦୋଷ ଆସିବ, ସେ ଲେଖିଲେ କାମାତ୍ମନଃ। କାମାତ୍ମନଃ ଶବ୍ଦ ଅର୍ଥ କଲେ ବୈଷୟିକ ସୁଖ ବାସନା ଗ୍ରସ୍ତ ଚିତ, ବିଷୟ ବାସନାରେ ଗ୍ରସ୍ତ ହେଉଛି ଚିତ। କେଉଁଠି ଶବ୍ଦରେ ଅଛି ଭଜନ ଗୋଟେ ନାହିଁ ନା, ବିଷୟ ବାସନା ଜାଗିଛ ହୃଦୟ, ବିଷୟ ବାସନା ଜାଗିଛ, ବିଷୟ ବାସନା ଜାଗିଛ ହୃଦୟ ଫାନ୍ଦିଛେ କରମ ଭାଷ, ବିଷୟ ବାସନା ହୃଦୟରେ ଜାଗିଛି। ଆଉ ଗୋଟେ କେଉଁଠି ଅଛି ବିଷୟ ବାସନା, ଜଳ ନାହିଁ ନାହାନ୍ତି, ବିଷୟ ବାସନା ରୂପ ଚିତ୍ତର ବିକାର ଭକ୍ତିଗୁଣ ଠାକୁରଙ୍କର, ଏମାନର ହୃଦୟ ମୋର କରେ ଛାର କା ବିଷୟ। ଆଉ ଗୋଟେ ଅଛି ବିଷୟ, ବିଷୟ ବାସନା ଜଳିଛେ ହୃଦୟ, ଅଗ୍ନି ଗୋଟେ ଏମିତି ଅଛି, ସେ ଭକ୍ତିଗୁଣ ଠାକୁର ଅଲଗା ଅଲଗା ଜଣଙ୍କର ଭଜନ। ଏଇ ବିଷୟ ବାସନାରେ ଗ୍ରସ୍ତ ହେଉଛି ଚିତ, ଯେତେ ବିଷୟରେ ଗୋଟେ ଜୀବନ ରହିବ ତା ବିଷୟ ଭୋଗି ଦେଉଛେ, ସେଥିପାଇଁ ସେ କ'ଣ କଲେ ଭୋଗାନ ଭୋକ୍ତା ବୟମେବ ଭୋକ୍ତା, ସେ ଯେଉଁ ଲେଖିଲେ ନୀତିକାର ଆମର ଭର୍ତ୍ତୁକରି, ଭୋଗକୁ ଆମେ ଭୋଗ କରୁନା, ଭୋଗ ଆମକୁ ଭୋଗୁଛି, ତା ଅର୍ଥଟା ହେଉଛି ଏଇଠି ଭୋଗାନ ଭୋକ୍ତା ବୟମେବ ଭୋକ୍ତା, ଭୋଗକୁ ଭୋଗୁନେ ଆମେ। ଯେମିତି ଜଣେ ନିଶା ଖାଉଛି, ସେ ନିଶା ଖାଉନି, ନିଶା ତାକୁ ଖାଉଛି, କାହିଁକି ତା ଚେତନାରେ କ'ଣ ରହିଯାଉଛି, ସେ ଜିନିଷ ରହିଯାଉଛି। ଭୋଗ କେହି ଭୋଗି ନାହାନ୍ତି ସଂସାରରେ, ଭୋଗ ସମସ୍ତଙ୍କୁ ଭୋଗି ଦେଇଛି, କାହିଁକି ଚେତନାରେ ରହିଗଲା ସେ ଜିନିଷଟା, ସେ ତୁମକୁ ଜଳେ 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 ମାରିବ, ସବୁବେଳେ ଭୋଗ ବୁଦ୍ଧି ଆଣିବ, ସବୁବେଳେ ଭୋଗ ବୁଦ୍ଧି ଆଣିବ, ଚେତନାରେ ସେ ଜିନିଷ ରହିଲେ ଭୋଗାନ ଭୋଗତା କାଲ ନ ଯାତା ବୟମେବ ଯାତା, କାଳ ଯାଉନି ଆମେ ଚାଲିଯାଉଛେ, ଟାଇମ୍ ପାସ୍ ହଉନି ଆମେ ପାସ୍ ହେଇଯାଉଛେ, ତପାନ ତପତା ବୟମେବ ତପ୍ତା, ତପସ୍ୟା କରିପାରିଲେନି, ତପ କରିକି ତାପକୁ ଦୂର କରିପାରିଲେନି, କିନ୍ତୁ ତାପ ଆମକୁ ତପେଇ ଦେଲା, କେତେ କମ କମ ବଡ଼ ନୀତିକାର ସେ ଜିନିଷ ଲେଖିଛନ୍ତି ସବୁ। ଇଏ ସତ୍ୟ, ଇଏ ବିଷୟ ବାସନା, ଇଏ ବିଷୟ ବାସନାଟା ଗୋଟେ ହୃଦୟରେ ରହୁଛି, ସେ ବାସନା ଶବ୍ଦଟା ରହିଲା, ବାସନା କ'ଣ, ବାସନାଟା ସେଟା କ'ଣ, ତା ରୂପଟା ଜଣାପଡ଼େ ନା। ଏଇ ଯେମିତି ଜଣେ ରୋଷେଇ କରୁଛି ବୋଲେ ଭଲ ରୋଷେଇ କଲା, ପନିର ରୋଷେଇ ହେଲା, ଜାଣ ଆମିଷ ରୋଷେଇ ହେଲା, ତୁମକୁ ତାର ଗୋଟେ ବାସନାଟା ଆସୁଛି, ସେଠି ଜିନିଷଟା ଦ୍ରବ୍ୟଟା ନାହିଁ, ତା ସୁଗନ୍ଧଟା ତା ଦୁର୍ଗନ୍ଧ କି ସୁଗନ୍ଧ ସେଠି ଧରିକି ଆସୁଛି, ସେଠି ବିଷୟଟା ପାଖରେ ନାହିଁ, କିଛି ସଟଲ୍ ଫର୍ମର ରହୁଛି, ସେଟା ବିଷୟଟାକୁ ଆମେ ଭୋଗି ଦେଉଛେ, କିନ୍ତୁ ତା ବାସନାଟା ହୃଦୟ ଭିତରେ ରହୁଛି, ତା ଫର୍ମ ସେଠି ଆଉ କିଛି ନାହିଁ, ସେ ଫର୍ମଟା ଜାଣିପାରିବନି ସେ ଆସୁଛି। ଯେମିତି ଗୋଟେ ଜଣେ ଯେମିତି ସାଧୁମାନେ, ସାଧୁମାନେ ବର୍ତ୍ତମାନ ନାରୀ ନାରୀଙ୍କୁ ସେ ଜାଣନ୍ତିନି, ଆଉ ତାଙ୍କର ନାରୀଙ୍କର ସଙ୍ଗକୁ ସେ କରିନାହାନ୍ତି, କିନ୍ତୁ ଯେହେତୁ ପୂର୍ବ ଜନ୍ମରେ ସେ ଜିନିଷଟା ରହିଛି, ବହୁ ଜନ୍ମରେ ରହିଛି, ସେ ବାସନାଟା ରହିଛି ହୃଦୟ ଭିତରେ, ସେ ଗୋଟେ ଗୋଟେ ବିଷୟ ଦେଖିଦେଲା ମାନେ ଆସୁଛି, କିମ୍ବା ବିଷୟ ନ ଦେଖିଲେ ବି ସେ ବାସନାଟା ହୃଦୟରେ ଜାଗ୍ରତ ହେଉଛି, ଏଇଟା ବାସନା କୁହାଯାଏ। ସେଥିପାଇଁ ସେ ଲେଖିଲେ ନା, ଆର୍ କବେ ନିତାଇ ଚନ୍ଦର କରୁଣା ହଇବେ ସଂସାର ବାସନା ମୋର କବେ ତୁଚ୍ଛ, ଭଗବାନ କରୁଣା ବିନା ଏଇଟା ଯିବନି, ଅନାଦି ଜନ୍ମର କଥାଟା ଆଉ ଚିତ୍ତବୃତ୍ତିରେ ସେଇଟା ସବୁ ରହିଛି, ଏଇଟା ଚିତ୍ତ ଦୋଷମ୍। ସେଥିପାଇଁ ସେ ଲେଖିଲେ କାମାତ୍ମାନା ବୈଷୟିକ ସୁଖ ବାସନା ଗ୍ରସ୍ତ ଚିତ୍ତ, ବିଷୟ ସୁଖର ବାସନାରେ ଗ୍ରସ୍ତ ହେଇ ଚିତ୍ତ, କାହିଁକି ତାଙ୍କ ବୁଦ୍ଧି ହେଉଛି ବହୁ ପ୍ରକାର ଲେଖିଲେ। ଏବଂ ଚେତ ଏବଂ ଚେତ ତାଦୃଶ ମୋକ୍ଷମ କୃତ ନ ଇଚ୍ଛନ୍ତି, ପ୍ରଶ୍ନ ଉଠାଉଛନ୍ତି ବଳଦେବ ଭୂଷଣ, ଆଚ୍ଛା ଯଦି ଏତେ କଷ୍ଟ ପାଉଛନ୍ତି ତାଙ୍କ ଭିତରେ ବିଷୟ ବାସନା ଗୁଡ଼ାକ ଆସୁଛି, ତାହେଲେ ମୁକ୍ତି କାହିଁକି ଚାହୁଁନାହାନ୍ତି? ଭାବିଲେ ବୁଝୁଛ ନା ନାହିଁ, କଷ୍ଟଟା ହେଉଛି, ଠାକୁରଟା ବୁଝୁ କି ପ୍ରଭୁ ମୋତେ ପାର କରି ନେଇଯା, ମୋତେ ମୋର ମୁକ୍ତି ଦରକାର, ମୋତେ କାହିଁକି ଇଚ୍ଛା କରୁନାହାନ୍ତି? ଏତେ ଦୁଃଖ ଭୋଗୁଛନ୍ତି, ବିଷୟ ବାସନାରେ ତାଙ୍କ ଚିତ୍ତଟା ପୁରା ଗ୍ରସ୍ତ ହେଇଯାଇଛି। ଯାହାର ଯେତେ ବିଷୟ ପ୍ରତି ଲାଳସା ସେ ସେତେ ଦୁଃଖୀ, ଅନାସକ୍ତ ବ୍ୟକ୍ତି ହିଁ କେବଳ ସୁଖୀ। ଅନାସକ୍ତ କ'ଣ? ଅନାସକ୍ତ ମାନେ କ'ଣ? ଆସକ୍ତି ନାହିଁ, କିନ୍ତୁ ଆସକ୍ତି ନାହିଁ ସେମିତି ଜୀବିତ ବହୁତ ମିଳିବା କମ୍ କଷ୍ଟ, କାରଣ ତୁମେ ଆତ୍ମା ନା, କାହା ପ୍ରତି ନା କାହା ପ୍ରତି ଗୋଟେ ଆସକ୍ତି ରହିବ। ବିଷୟ ପ୍ରତି ଯାହାର ଯେତେ ଆସକ୍ତି ରହିଛି ସେ ମହାରାଜ ସେ କଥା କୁହନ୍ତି, ଦୀପରେ ଯେତେ ଘିଅ ରହିଛି, ନୀତିରେ ବି ସେଟା ଅଛି, ଦୀପରେ ଯେତେ ଘିଅ ରହିଲା ସେ କ'ଣ ହବ? ଜଳିବ, ଦୀପରେ ସିନା ଘିଅଟା କମିଗଲେ ବନ୍ଦ ହବ, ଯାହା ହୃଦୟରେ ଯେତେ ଆସକ୍ତି ବିଷୟ ପ୍ରତି ସେ ସେତେ ଜଳୁଛି। ମୋ ପିଲା, ମୋ ଛୁଆ, ମୋ ଘର, ମୋର ଗାଡ଼ି, ମୋର ଧନ୍ଦା, ମୋର ଏଇଟା ସେଟା, ସେ ଜଳୁଛି ନା ଆଉ ନା କ'ଣ ଭାବିଲୁ? ଏସିରେ ରହିଲେ କ'ଣ ହବ? ତୁମେ ତୁମେ ଏସିରେ ରହ, ଏସି କାର ଭିତରେ ବସିଛ, ଏସି ଲଗେଇ ଦେଇଛ, ଆମେ କ'ଣ ଆମେ ଶାସ୍ତ୍ର ପକଡ଼ୁନୁ କି? ଆମେ ଶାସ୍ତ୍ର ଚକିରେ ଦେଖିବୁ ନା ଆଉ, କି କେତେ ବଡ଼ ଘର, କେତେ ମାର୍ବଲ କେତେ ପକେଇଥାଉ, ଅନେଦିକି ଆମେ କହିଦେବୁ ବାପା କି ଦୁଃଖୀ ଇଏ। ଭାଗବତ କହୁଛନ୍ତି ଆଉ ଆମେ ଶାସ୍ତ୍ରକୁ ଦେଖିବୁ ନା ଆଉ, ବେଦେ ବସିଛନ୍ତି ବ୍ରାହ୍ମଣ, ଆଉ ବ୍ରାହ୍ମଣ ସେ ବେଦରେ ଦେଖିବ ନା, ତୁମ ବଡ଼ ଘର ଲୋକ, ତୁମେ ବଡ଼ ପି ଏଚ୍ ଡି ହୋଲ୍ଡର, ତୁମେ କେଉଁ ହୋଲ୍ଡର ହେଇଥାଉ କି ପ୍ଲଗ୍ ହେଇଥାଉ, ଆମର ତୁ କ'ଣ ମିଳିବ? ଆମେ ଶାସ୍ତ୍ର ଚକ୍ଷୁରୁ ଦେଖିବୁ ବାବା। ବିଷୟ ବାସନା ଯାହାର ରହିଲା ସେ ଜଳିକି ମରିବ ଆଉ, ଯାହାର ଯେତେ ବତୀରେ କ'ଣ କହନ୍ତି ଦୀପରେ ଘିଅ ରହିଲା ସେ ଏତେ ଜଳିଲା ଆଉ। ଭଗବତ ସେ ଆଉ ଏଇସବୁ ମନ୍ଦିର ସବୁ କାହିଁ କରାଯାଇଛି, ଭଗବାନଙ୍କର ଏତେ ପ୍ରକାର ଉତ୍ସବ ସେବା ପୂଜା ଏସବୁ କାହିଁ କରାହଉଛି? ଗୋଟେ ସୁଅ ନା କ'ଣ? ଜଣେ ତ ପ୍ରଶ୍ନ ଯୁକ୍ତି କରିବେ, କ'ଣ ଦରକାର ଡେଲି ଭଗବାନଙ୍କୁ ଏସବୁ କାମ କରିବା? ପ୍ରଭୁ ତ ଡାକିଲା ଗଲା, ନାମ କଲା ହେଲା, ଏଇଟା ହବନି। ତୁମେ ଯେତିକି ସମୟ ପାଇଯିବ ଯାହା ଯାହା ଜିନିଷଟା ତୁମେ ପାଇବ ତାକୁ ସବୁ କତିରେ ଲାଗିଯିବ, ପୁଣି ଗୋଟେ କୋଉ ଆସକ୍ତିରେ ଲାଗିବ, ବସିକି ରହିପାରିବନି ତୁମେ। ତୁମେ ଆତ୍ମା ନା, ଆତ୍ମାର କାମ ହେଲା ଗୋଟେ ଆଟେଜ୍ ହବା, କାହା ପ୍ରତି ଗୋଟେ ଆସକ୍ତି ବଢିବ ନା, ଖାଲି ବସିକି ରହିଯିବ ସେ କେବେ ରହିପାରିବ? ଏତେ ଉତ୍ସବ ମହୋତ୍ସବ, ଏତେ ପ୍ରୋଗ୍ରାମ୍ସ, ଏତେ ପ୍ରକାର ମଙ୍ଗଳ ଆରତୀ, ଦର୍ଶନ ଆରତୀ, ଏତେ ଜିନିଷ ରଖାହଉଛି କାହିଁକି? ବିଷୟ ଆସକ୍ତିରୁ ବିଦୂରିତ କରିବା ପାଇଁ। ଆଉ ହରିକୀର୍ତ୍ତନ ଗୁରୁ କାହିଁକି ହରିକୀର୍ତ୍ତନ କରନ୍ତି? ଗୁରୁ କାହିଁକି ମନ୍ଦିର ସେବାରେ ଲଗାନ୍ତି? ଜୀବଟା ଭଲ ହଉ ମନ୍ଦ ହଉ ଏଠି ଚାହିଁଲେ ବଞ୍ଚିକି ଟିକେ ରହିଛି, ନହେଲେ କ'ଣ ହବ? ସିଏ ମାୟାକୁ ମାୟାର ବସିବ କ'ଣ? ମାୟା ତ ଆସକ୍ତି ବଢିବ, ଆଉ ମାୟାର କ'ଣ? କ'ଣ ତୁମେ ଅମ୍ବରୀଶ ମହାରାଜ ବେଳା ହେଇପାରିବ ନା, ଯୁଧିଷ୍ଠ ମହାରାଜ ବେଳା ହେଇପାରିବ ନା, ଆମର ଜନକ ମହାରାଜ ବେଳା ହେଇପାରିବ? ତାଙ୍କ କ'ଣ ସ୍ତ୍ରୀ ନଥିଲା ନା ରାଜା, ରାଜ୍ୟ ନଥିଲା, ଚାହିଁବି ନଥିଲେ, କିଛି କୌଣସି ସମ୍ପର୍କ ତାଙ୍କର ନଥିଲା, ସବୁ ଥିଲା, ସ୍ତ୍ରୀ ପୁତ୍ର କନ୍ୟା ପୁତ୍ର ସବୁ ଥିଲା, କିନ୍ତୁ ମନ ଭିତରେ କିଛି ନଥିଲା। ବିଷୟକୁ ବ୍ୟକ୍ତି ଜଣେ ଭୋଗୁଛି, ଭୋଗ ବୁଦ୍ଧି ଅଲଗା, କର୍ତ୍ତବ୍ୟ ବୁଦ୍ଧି ଅଲଗା, ଧାର୍ମିକ ବୁଦ୍ଧି ଅଲଗା, ବୁଦ୍ଧି ସବୁ ବୁଦ୍ଧି ହିସାବର କଥା ଆଉ, କର୍ତ୍ତବ୍ୟ ବୁଦ୍ଧିରେ ସବୁ କର୍ମ କରାଯାଏ। ଭଗବାନ ଅର୍ଜୁନଙ୍କ ଜିନିଷ କହିଲେ, ଯୁଦ୍ଧରେ ତୁମର କର୍ତ୍ତବ୍ୟ, ତୁମେ ସେଇ ବୁଦ୍ଧିରେ କର, ସୁଖ ଦୁଃଖ କଥା କାହିଁକି ଚିନ୍ତା କରୁଛ? ଭୋଗ ବୁଦ୍ଧି ସେଠି ସୀତା ଦୁର୍ଯ୍ୟୋଧନର ଭୋଗ ବୁଦ୍ଧି, କ'ଣ ମୁଁ ରାଜା ହେବି? ଏଇଟା ତୁ କର୍ତ୍ତବ୍ୟ, ତୁମ ଧର୍ମ, ତୁମେ ଧର୍ମ ବୁଦ୍ଧିରେ କାର୍ଯ୍ୟ କର। ଭଗବାନ ଯୋଉ ଦୁର୍ବାସା, ଭଗବାନ ଯୋଉ କହିଲେ ଦୁର୍ବାସା ନିରାହାରି, ଭଗବାନ ହେଉଛନ୍ତି ବ୍ରହ୍ମଚାରୀ, ଏଇଟା କୋଉ ବିଷୟରେ କୁହାହେଲା? ଏଇଠି ଲାଗି ବୈଷ୍ଣବ, ତୁମେ ଖାଉଛ, ତୁମେ ଭୋଜନ କରୁଛ, ଆଉ ଜଣେ ଭୋଜନ, ସାଧୁ ବି ଭୋଜନ କରୁଛନ୍ତି, ଗୁରୁ ଭୋଜନ କରୁଛି, ଚେଲା ବି ଭୋଜନ କରୁଛ, କି ତୁମର ବୁଦ୍ଧି ଅଲଗା, ତାଙ୍କ ଗୁରୁଙ୍କର ବୁଦ୍ଧି ଅଲଗା, ତୁମେ ଭୋଗ ବୁଦ୍ଧିରେ ଗ୍ରହଣ କଲାବେଳକୁ ଜଣେ ସେବା ବୁଦ୍ଧିରେ ଗ୍ରହଣ କରୁଛି, ବୁଦ୍ଧିଟା ଯେମିତି ସେମିତି ହବ ନା। ଆଉ ସେଥିରୁ କ'ଣ ସ୍ତ୍ରୀ ଆଗରୁ କ'ଣ ଗ୍ରସ୍ତ ନଥିଲେ ନା, ତାଙ୍କ ସ୍ତ୍ରୀ ସହିତ ସହବାସ କରୁନଥିଲେ, ବଶିଷ୍ଠଙ୍କର ପୁତ୍ର ନଥିଲା, ସେମାନେ ବ୍ରହ୍ମର୍ଷି କେମିତି ହେଲେ? ଜନକଙ୍କର ରାଜ୍ୟ ନଥିଲା, ସ୍ତ୍ରୀ ପୁତ୍ର କରିବା ନଥିଲା, ସେମାନେ କେମିତି ଜନକ? ଭୋଗ ବୁଦ୍ଧି କିଛି ନଥିଲା, ଭୋଗ ସୁ କର୍ତ୍ତବ୍ୟ ବୁଦ୍ଧିରେ ସେମାନେ ଭଗବାନ କ'ଣ ଧର୍ମ ବିରୁଦ୍ଧ କାମସ୍ମିନ୍ ଭାରତ ଶ୍ରବ, ବହୁତ ବଡ଼ ହାଇ ଷ୍ଟାଣ୍ଡାର୍ଡ ଜିନିଷ ଗୁଡ଼ା ଇଏ କ'ଣ? ଆମ ଭଳିଆ ସବୁ କୁସଂସ୍କାରୀ କଳିଯୁଗର ଲୋକ, ଆମର ସବୁ କି ସଂସ୍କାର ନାହିଁ, ଆମେ କ'ଣ ବୁଝିବା? ଶୁକର ଭଳିଆ ବିଷୟ ପାଇଲା ମାନେ ଭୋଗି ପକେଇବା, କ'ଣ ଆମେ ଆକୁ ବୁଝିପାରିବା? ଇଏ ବହୁତ ହାଇ ଷ୍ଟାଣ୍ଡାର୍ଡ ଜିନିଷ, ଚିତ୍ତବୃତ୍ତିରେ ଭୋଗବୁଦ୍ଧି ରହିବା ଉଚିତ ନୁହେଁ, ଯେଉଁଟା ସେଇଟା ହେଉଛି ବନ୍ଧନର କାରଣ। ତୁମେ ଭୋଜନ କର, ଶୟନ କର, ଯାହା କର, ଧନ ରଖ, ସବୁ ରଖ, କିନ୍ତୁ ଯଦି ଆସକ୍ତି ରହିଲା ଚିତ୍ତବୃତ୍ତିରେ ତାହେଲେ କ'ଣ ହେବ? ସେଇଟା ରିଫ୍ଲେକ୍ସନ ହେବ, ସେଇଟା ପ୍ରତିଫଳିତ ହେବ, ଚିତ୍ତର ଦୋଷ ସେଇଟା। ତୁମେ ଜଳିଲା ଆଉ ସେଥିରେ ମାଗିବ କ'ଣ? ତୁମେ ଭଗବାନଙ୍କୁ ମୋତେ ମୁକ୍ତି କର ବୋଲି ସେ ବିଷୟକୁ ମାଗିବ। ତ ପୁରା ନିରପେକ୍ଷ କଥା କହିଲେ ଭାରି କଷ୍ଟ ଆଜିକାଲି। ଆଜିକାଲି ତ କହିଲେ ମାନେ ରାଗିଯିବ ଲୋକ। ଆଜିକାଲି ନିରପେକ୍ଷ ଯଦି ଭାଗବତ ବାଣୀ କହିବ ତୁ ଲୋକ ତୁମ ରାଗିକି ତୁମକୁ। ସେଥିପାଇଁ ପ୍ରାୟତଃ ଭାଗବତ ହିସାବରେ ଯଦି ଧରାଯିବ, ପ୍ରାୟତଃ ଧନୀମାନ ବ୍ୟକ୍ତିର ଚିତ୍ତ ସ୍ଥିର ହୁଏ ନା, ତାର ଭକ୍ତି ପ୍ରାୟତଃ ଲେଖା ହେଇଛି। ପ୍ରାୟତଃ ମାନେ କ'ଣ? 99% ପ୍ରାୟତଃ ସେ ଭୋଜନ କରିପାରିବନି, ତା ସବୁବେଳେ ଭୋଗ ଇଏ ରହିବ। କ'ଣ? ଐଶ୍ୱର୍ଯ୍ୟ ବୁଦ୍ଧି ରହିବ, ଭୋଗ ବୁଦ୍ଧି ରହିବ, ତା ଧନଟା ରହିଛି ଆଉ। ଧନଟା ତାର ଆସିବ, ଧନର କାମଟା ସେ ଆଉ କହିଲେ କ'ଣ? ଅଭିମାନ ଆସିବ, ଭାଗବତବାଣୀ ଆଉ ଆମେ କ'ଣ ଆଉ ସେମିତି ସେମିତି ଏକ୍ସକ୍ଲୁସିଭଲି କିଏ ଗୋଟେ ଜଣେ ଦିନ ରହିଯାଇଥିବ ସ୍ୱତନ୍ତ୍ର ଭାବରେ? ମାନେ ପ୍ରାୟଟା ହବ, ଧନ ରହିଲା ମାନେ ଅଭିମାନ ଆସିବ। ସେ ସେ ଲେଖିଦେଲେ ଭକ୍ତିମ ଠାକୁର ଲେଖିଲେ ଆଉ ମହାଜନ କଥା ଧରିବୁ ନା ଆମେ କ'ଣ? ଆଉ କମନ କଥା ଗୁଡ଼ାକ ଖାଲି ତୁମେ ପଇସାବାଲା ଅଛ, ତୁମେ ଖାଲି ବେକରମାଳା ପକେଇ ଆମକୁ ହଁ ତୁମର ଭାରି ବଡ଼ ଭକ୍ତ ଭଜନ ବୋଲି ନାଇଁ, ସେମିତି ଘୃଣା ଆମେ କରିବୁନୁ। କିନ୍ତୁ ଭକ୍ତି ପଥଟା ଯେଉଁଟା ସେଇଟା କୁହାଇବାକୁ ପଡ଼ିବ। ଥାକେ ଯଦି ବହୁ ଧନ ତବେ ହବେ ଅକିଞ୍ଚନ, ବୈଷ୍ଣବର କର ଉପକାର, ରାଧା କୃଷ୍ଣ ଆରାଧନ ଜୀବେ ଦୟା ଅନୁକ୍ଷଣ। ଆଇ ପଦ ମନେ ରଖେ ନା କ'ଣ ମନେ ରଖିଛ? କ'ଣ ଆରମ୍ଭ କହିଲି? ଥାକେ ଯଦି ବହୁ ଧନ ତବେ ହବେ ଅକିଞ୍ଚନ, ବୈଷ୍ଣବର କର ଉପକାର। ଲେଖିଦେଲେ ଆଉ ଧନ ତୁମେ ରଖିଲେ ଯିଏ ବି ହୁଅ, ସାଧୁ ସନ୍ଥ ତୁମେ ହୁଅ, ତୁମକୁ ଯଦି ଧନ ରହି ତୁମେ ଭଗବାନ ସେବା ଲଗଉନ, ତୁମେ ତୁମର ପ୍ରତି ସେ ପୁଣି ଧନ ପ୍ରତି ଆସକ୍ତି ଚାଲିଆସିବ। ଯାଦେ ଥାକେ ଯଦି ବହୁ ଧନ ତବେ ହବେ ଅକିଞ୍ଚନ, ବହୁ ଧନ ଥିଲେ ବି ଅକିଞ୍ଚନ ବୃତ୍ତିର ଋଣ ଭଜନ ହବନି। କାହିଁକି ଏଠି କହିବା ଭୋଗ ଐଶ୍ୱରୀୟ ଗତି ପରା ଏଠି କହୁନାହାନ୍ତି? ଐଶ୍ୱର୍ଯ୍ୟ ବୁଦ୍ଧି ଆସିବ, ଭୋଗ ବୁଦ୍ଧି ଆସିବ, ବିଷୟ ଚିତ୍ତ ହେଇଗଲା ମାନେ କ'ଣ କ'ଣ? ଥାକେ ଯଦି ବହୁ ଧନ ତବେ ହବେ ଅକିଞ୍ଚନ, ବୈଷ୍ଣବର କର ଉପକାର। କେତେ ବୈଷ୍ଣବ ଅଛନ୍ତି ତାଙ୍କୁ ବୈଷ୍ଣବ ଭୋଜନ ଦିଅ, ଗରିବ ବୈଷ୍ଣବ ଅଛନ୍ତି ତାଙ୍କ ସେବା କର, ବୈଷ୍ଣବ ସେବା କର, ବୈଷ୍ଣବର କର ଉପକାର। ଜୀବେ ଦୟା ଅନୁକ୍ଷଣ, ଜୀବ ପ୍ରତି ଦୟା କର। କାହିଁ ଜୀବ ପ୍ରତି ଦୟା କରିବା କୁହା ହେଲା? ଧନ ରହିଲେ, ଧନର ଯେଉଁ ଅନର୍ଥ ରହିଛି ସବୁ ଏକାଦଶ କୁଣ୍ଡ ଭାଗ ହିସାବରେ, ସବୁବେଳେ ଜୀବ ଉଦ୍ବିଘ୍ନ ଦେବ, ଅଭିମାନ ରହିବ। ଜୀବେ ଦୟା ଅନୁକ୍ଷଣ ରାଧାକୃଷ୍ଣ ଆରାଧନ, ଜୀବ ଦୟା କର ଆଉ ରାଧାକୃଷ୍ଣଙ୍କୁ ଆରାଧନା କର, ବୈଷ୍ଣବରେ କର ଉପକାର, ଜୀବେ ଦୟା ଅନୁକ୍ଷଣ ରାଧାକୃଷ୍ଣ। ତାପରେ ଆପରେ ପଦ ରହିଲା ହଏ ସାବଧାନ ନା କ'ଣ ସେମିତି ରହିଲା? ସାବଧାନ ହେଇକି ଏ ଜିନିଷଟା କର ଲେଖିଲେ ଧନ ଯଦି ଧନର ଏମିତି ହେଉଛି ଗୁଣ ଭୋଗେଶ୍ୱରୀ ଜିନିଷଟା ଆଉ ୟା ପରବର୍ତ୍ତୀ ଶ୍ଳୋକ ଆସିବ ଭୋଗେଶ୍ୱରୀ ପ୍ରସାଦ ତା ନାମ କହିବେନି ୟା ପରବର୍ତ୍ତୀ ଶ୍ଳୋକ ସାଙ୍ଗେ ସାଙ୍ଗେ ଲଗେଇଦେବେ ନା ସେଠି ଆଉ। ଧନଟା ଭଗବାନଙ୍କ ସେବାରେ ଲାଗିଲା, ବୈଷ୍ଣବଙ୍କ ସେବାରେ ଲାଗିଲା, ଚିତ୍ତବୃତ୍ତିରେ ଯେମିତି ଆସକ୍ତି ନ ରହୁ, ଏଇଟା ହେଉଛି ଆମର ଟପିକ। ଏବଂ ସେ ତାଦୃଶ ମୁଖ୍ୟଙ୍କୁ ତ ନ ଇଚ୍ଛନ୍ତି, ତାହେଲେ ସେମାନେ ମୁକ୍ତି କାହିଁକି ଚାହୁଁନାହାନ୍ତି? ସ୍ୱର୍ଗ, ଏଟା ସ୍ୱର୍ଗ ସ୍ୱର୍ଗପଦ ଲେଖାଗଲା ନା ସ୍ୱର୍ଗ କାମମାନ ସ୍ୱର୍ଗ ପରା, ମୁକ୍ତି କ'ଣ ଚାହିଁବେ ସେମାନେ? ଭୋଗ ଚାହୁଁଛନ୍ତି ଆଉ ସେଠି ସ୍ୱର୍ଗ ଲୋକକୁ ଯିବେ ଆଉ ରଚନା କଲେ। ସ୍ୱର୍ଗ ଏବ ସୁଧା ଦେବାଙ୍ଗନାଦି ଉପତ୍ୱେନ ପରଶ୍ରେଷ୍ଠ, ମୁକ୍ତି କ'ଣ ତାଙ୍କୁ ବଡ଼ ଲାଗେ? ତାଙ୍କୁ ଏ ଯେଉଁ ସ୍ୱର୍ଗର ସୁଧା ଅମୃତ ଆଉ ଦେବାଙ୍ଗନା ମାନେ ତାଙ୍କୁ ଶ୍ରେଷ୍ଠ ଲାଗନ୍ତି, କାହିଁକି ତାଙ୍କ ଭୋଗବୁଦ୍ଧି ଅଛି? ଭୋଗବୁଦ୍ଧି ତ ଗୋଟେ ବହୁତ ବଡ଼ ଦୋଷ ନା, ଜୀବ ସବୁ ଭୋଗିବ, ଭୋଗବୁଦ୍ଧି ଆସିଲେ ତାର ଭଗବାନ କ'ଣ? ଭୋଗବୁଦ୍ଧିଟା ତ ଗୋଟେ ବିପରୀତ, ଭକ୍ତି ଭକ୍ତି ବୁଦ୍ଧିରେ ଭକ୍ତି ବୃତ୍ତିରେ ଭୋଗବୁଦ୍ଧି ହେଉଛି ବିପରୀତ, ତାର ଆଉ କିଛି ଭୋଗବୁଦ୍ଧିରେ କୌଣସି ମହିମା ଆଉ ରହିବନି। ଭୋଗବୁଦ୍ଧି ରହିଲେ ତୁମର କିଛି କିଛି ମହିମା ରହିବନି ଆଉ, ଭକ୍ତିର ମହିମା ତୁମକୁ କିଛି ଭଲ ଲାଗିବନି ଆଉ, ସବୁଟା ଭୋଗବୁଦ୍ଧି ଆସିବ ଆଉ। ଭୋଗ ଭକ୍ତି ଅଲଗା ନା, ଭୋଗ ଯୁକ୍ତ ଭକ୍ତି ସେଟା କେତେବେଳେ ଜୀବକୁ ଶାନ୍ତି ଦିଏ ନା। ଭକ୍ତି କ'ଣ ଆଉ କଳିଯୁଗ ନିର୍ମଳ ଭକ୍ତି କେତେ ଜଣ କହୁଛ? ସବୁ ଭୋଗଯୁକ୍ତ ଭକ୍ତି ପ୍ରାୟତଃ, କାରଣ ଭୋଗ ନହେଲେ ହବନି ଆଉ, ଭଲ ଜିନିଷଟା ନହେଲେ ତାକୁ ଭୋଗ ନହେଲେ ସେଠି କରିପାରିବନି ଭକ୍ତି ଆଉ। ଦେହ ଚେତନା, କାରଣ କଳିଯୁଗର ପ୍ରାୟତଃ ଚେତନା ଗୁଡ଼ାକ ବହୁତ, ଯେମିତି ଗୋସ୍ୱାମୀ ମାନେ ସବୁ ଭୋଜନ କରୁଥିଲେ, ଆମେ କରିପାରିବା? ଶୁଷ୍କ ରୁଟି ଚଣା ଖାଇକି ଆଉ ଭୋଜନ, ଶୁଷ୍କ ରୁଟି ଚଣା ଭୋଗ ପରିହରି, ଭୋଗକୁ ପରିହରି, ଶୁଷ୍କ ରୁଟି ଚାନା ଚବାଏ ଭୋଗ ପରିହରି। ବାଦଶା ସମ୍ରାଟଙ୍କର ମୁଖ୍ୟମନ୍ତ୍ରୀ ପ୍ରଧାନମନ୍ତ୍ରୀ ସବୁ ଥିଲେ, ଅର୍ଥମନ୍ତ୍ରୀ ଥିଲେ, ଶୁଷ୍କ ରୁଟି ଚଣା ଖାଆନ୍ତି ଭାଇ। ତାଙ୍କୁ ସେ ତ ଶୁଷ୍କ ରୁଟି ଚଣା ଖାଆନ୍ତି, ଆମର ଟିକେ ଅନ୍ନ ଲେଖା ଭୋଗ ଗୁଡ଼ାକ ଭୋଗୀ ଗୁଡ଼ାକ ଏଗୁଡ଼ା କି ଭୋଜନ କରିବେ, କିଛି କରିପାରିବେ। ଖାଇଲା ମାନେ ଆସିଲା ମାନେ ପ୍ରସାଦ ନାନା ହେଲେ ଭୋଗ, ତୁମେ କ'ଣ ଭୋଜନ, କିଛି ପାଞ୍ଚ ପଇସାରେ ଭୋଜନ କରିପାରିବ, ଭୋଗ ବୁଦ୍ଧି ରହିଛି ତୁମର, କ'ଣ ଭୋଜନ କରିବ। ଭୋଜନ ଭୋଗ ହେଉଛି ସମ୍ପୂର୍ଣ୍ଣ ବିପରୀତ, ସମ୍ପୂର୍ଣ୍ଣ ବିପରୀତ। ଭାଗବତ ପ୍ରମାଣ ଦେଖ, ଧ୍ରୁବ ମହାରାଜଙ୍କ ଜୀବନସାରେ ଦେଖ, ତୁମେ ତ ବ୍ୟବସ୍ଥା କରୁଛ ଭୋଗ କରିବା ପାଇଁ, ତୁମେ କି ଭୋଜନ କରିବ, କିଛି ଭୋଜନ କରିପାରିବ, ସେ ଶୂନ ଶୂନ। ଭଗବାନ ଯା ଦେଉଛନ୍ତି ଯେତିକି ସନ୍ତୁଷ୍ଟ, ତୁମେ ବ୍ୟବସ୍ଥା କରିଦେଉଛ ସାଙ୍ଗେ ସାଙ୍ଗେ, ଏଇଟା କରିବା, ଏଇଟା କରିବା, ଏଇଟା କରିବା, ଗୋଟେ ପ୍ଲାନ୍ ବନେଇ ଦେଉଛ, କି କି ଭୋଜନ କରିବ, କିଛି ଭୋଜନ କରିବାନି, ଭୋଗୀ ଗୁଡ଼ା ସବୁ କାଟିଥୁଆ ହେବ ଭାଗବତ ହିସାବରେ। ଦେଖୁନ ପାଞ୍ଚ ବର୍ଷର ବାଳ କ'ଣ କଲେ, ଆମେ ତ କେବେ କିଚେନିକି ବସିନୁ, ଆମେ ଆମ ବେଳେ କିଚେନିକି ଜାଣନ୍ତିନି କ'ଣ ଆଜି ରୋଷେଇ ହେବ, ପ୍ରସାଦ ହଲେ ଜାଣିବ କ'ଣ ହେବ, କିଚେନିକି ଯାଏ କିଚେନିକି ଜାଣନ୍ତିନି, ସେ ପ୍ରେସିଡେଣ୍ଟ ଜାଣିଥିବେ, ରୋଷେଇ ଜାଣିଥିବ, ସେକେଣ୍ଡ ଅପସନ୍ କିଛି ନଥିଲା ତୁମର ଯେମିତି ଆସିବ ଆଜିକାଲି ସବୁ, ସେକେଣ୍ଡ ଅପସନ୍ କିଛି ନାହିଁ, ଫାଷ୍ଟ ଅପସନ୍ ସେଭଳି ଚଳିବ, କ'ଣ ବୁଝିପାରୁଛ ନା, ସେକେଣ୍ଡ ଅପସନ୍ କିଛି ନାହିଁ, ଯାହା ହେଇଥିବ ସେତିକି ବାସ୍ ଶେଷ, କିଛି କିଛି ପ୍ରସାଦ ହଲ ପ୍ରସାଦ ହଲ କିଚେନ୍ ଭିତରୁ ପଶିକି ପାରିବେ ନା, ନୂଆ ଡିବୁଡ଼ି କେମିତି ପସନ୍ଦନି, ନୂଆ କ'ଣ ପୁରୁଣା କ'ଣ କେହି ପସନ୍ଦନି, ସେ ଖୋଲି ହେବ ଚାଲିଲେ କ୍ଷେତ୍ରବାସୀ, ତା ନା ଗୁରୁଦେବ ତା ନାଁ ଦେଇଥିଲେ କ୍ଷେତ୍ରବାସୀ, ସିଏ ଠେଙ୍ଗା ଉଠେଇବ କ'ଣ ସେଟା ଖଡ଼ିକା ଯଦି କିଏ ପଶିବ ତା ଭିତରୁ, ଏଠି କିଏ ଆସନ, କୌଣସି ଜିନିଷ ସେପାରେଟ୍ ନାହିଁ, ଫାଷ୍ଟ ଅପସନ୍ ଯାହା ହେଇଛି ସେତିକି ଭୋଜନ କର। ଆଉ ତୁ ଏବେ ତ ତୁମେ ସବୁ ମେନୁ ବନେଇ ଦେଉଛ ସାଙ୍ଗେ ସାଙ୍ଗେ, ତୁମେ କିଏ କି ଭୋଜନ କରିବ, ତୁମେ ଭୋଗୀ ଗୁଡ଼ା ଭୋଗୀ ଭୋଗ ଗୁଡ଼ା ଭୋଗ କରୁଛ, ତୁମେ କିଛି ଭୋଜନ କରିପାରିବ, ସବୁ ଭୋଗଯୁକ୍ତ ଭକ୍ତି ଭୋଗ, ଏ ଜିନିଷ କେବେ ବି ରଖିବା ଉଚିତ ନୁହେଁ, ଭଗବାନଙ୍କୁ ତ ଭୁଲି ଯାଉଛ, ଭୋଗ ବେଳେ ଭଗବାନଙ୍କୁ ଭୁଲି ଯାଉଛ, ଭୋଗ ଭୋଗ ବୁଦ୍ଧି ଆସିଲେ ଭଗବାନ ଜଣେ ଭୁଲିଯାଏ, ସେ କେବେ ବି ଚିନ୍ତା କରିବେନି ପ୍ରଭୁ ଏଥିରେ ସୁଖୀ ହେବେ କି ନାହିଁ, ଆଜି କାହିଁ ଭଗବାନ ସୁଖର ନାହାନ୍ତି। ଆମେ ତିଳକ ଲଗାଉଛେ, ମାଳି ଲଗାଉଛେ, ଜପ କରୁଛେ, ଦୀକ୍ଷା ନେଇଛେ, ମନ୍ତ୍ର ନେଇଛେ, ମନ୍ତ୍ର ନେଇଛେ, ବି କେୟାରଫୁଲ ମନ୍ତ୍ର ଗ୍ରହଣ କରିଛେ ଆମେ ଗୁରୁଙ୍କ ପାଖରୁ, କାହିଁକି ମନ୍ତ୍ର ସିଦ୍ଧି ହେଉନି, ମନ୍ତ୍ର ନେଇଛେ ନା ଆମେ, ଲୋକ କହୁନ୍ତିନି ମନ୍ତ୍ର ନେଇଛି, ଦୀକ୍ଷା ନେବା ଅର୍ଥ ମନ୍ତ୍ର ତୁମେ ଗ୍ରହଣ କରିଛ, କାହିଁକି ସିଦ୍ଧି ହେଉଛି, ଯା ହେଉନି, ଭୋଗବୁଦ୍ଧି ଏତେ ପ୍ରଚୁର ହେଇଯାଇଛି ଆମର, ଆଉ ଭଗବାନଙ୍କୁ ଭୁଲି ଯାଉଛି, ପ୍ରଭୁଙ୍କୁ ଭୁଲି ଯାଉଛି। ଦେଖ ଧ୍ରୁବ ମହାରାଜ କ'ଣ ହେଲା, ପାଞ୍ଚ ବର୍ଷର ବାଳ କେମିତି ଭୋଜନ, ଆରେ ଆମେ ଆମେ ତ ମାୟାବାଦୀ ନୁହନ୍ତି ଯେ ଖାଇବା ପିଇବା ଶୁଷ୍କ ରୁଟି ଚଣା ଯେ ଯାହା ବ୍ୟବସ୍ଥା କରୁ ସେଥିରେ ଆମେ ସନ୍ତୁଷ୍ଟ ରହିବା ଦରକାର, ଯେମିତି ଯାହା ମିଳିଲା, ଯେବସ୍ତ୍ର ଲେଖିଲେ ଭକ୍ତିନ ଠାକୁର, ଯେବସ୍ତ୍ର ସେବସ୍ତ୍ର ପରି ଯେଉଁଠି ସେ ରହିବି, ଯେଭଳିଆ ସେଭଳିଆ ବସ୍ତ୍ର ପିନ୍ଧିବି, ଯେଭଳିଆ ଯାହା ଭୋଜନ ମିଳୁଛି କରିବି, ଆଉ ଭୋଗ ଗୁଡ଼ା ରଖିଲେ ତୁମେ କ'ଣ ଭୋଜନ କରିବ, କିଛି କରିପାରିବ, ଭଲ ଖାଇବି, ଭଲ ପିନ୍ଧିବି, ମହାପ୍ରଭୁ ଫିଲୋସଫି ଲଗେଇଦେବି, ଗୋଟିଏ ଗୋଟେ ଘୁରେଇ ଘୁରେଇ ମୁଁ ଦେଖେଇଦେବି ତୁମକୁ, ଘୁରେଇ ଘୁରେଇ ଦେଖେଇଦେବି, ଚାଲ ଚାଲ ଚୈତନ୍ୟ ଚାଲ ଭାଗବତ ମୁଁ କେଉଁଠି ଯେଉଁଠି ଦେଖିବି, ତୁମ ଆଙ୍ଗୁଠି ଦେଖିକି ଦେଖେଇଦେବି, ମହାପ୍ରଭୁ କାହିଁକି ପ୍ରଥମେ କାହିଁକି ରଘୁନା ତୁମକୁ କହିଲେ ଭଲ ନ ଖାଇବାର ଭଲ ନ ପିନ୍ଧି, ଆଗେ ଷ୍ଟେଟମେଣ୍ଟ ମହାପ୍ରଭୁଙ୍କର ନା, ଆଉ କ'ଣ କହିଲେ ତୁମେ କହିବ, ତୁମେ ମୁଁ ଭଲ ଖାଇକି ଭୋଜନ କରିବି କେମିତି ହବ, ଏଇଟା ପସିବୁଲ ନାହିଁ, ସେ ନୂଆ ଛୁଆ ଆସୁଛନ୍ତି ତାଙ୍କୁ ଆଣିବା ପାଇଁ କୃଷ୍ଣ ଚେତନା ମାର୍ଗରେ, ଏଇଆ ତୁମେ ଭୋଜନ ଯଦି କରିବା ପାଇଁ ଚାହୁଁଛ, ଯାହା ମିଳୁଛି ବ୍ୟବସ୍ଥା କିଛି କରନି, ବ୍ୟବସ୍ଥା ଭଗବାନ ପାଇଁ କର, ଭୋଗ ବୁଦ୍ଧି ରଖନି, ଭୋଗ ବୁଦ୍ଧି କେବେ କେବେ ବି ଭୋଜନର ସ୍ୱାଦ ଜୀବନରେ ଚାଖି ପାରିବନି, କାରଣ ଭୋଗ ତୁମେ ଭୋଗ ବୁଦ୍ଧି ତୁମେ ଆସିଗଲା ମାନେ ଚିତ୍ତବୃତ୍ତିରେ ସେଇଟା ରହିଗଲା, ତୁମେ ସେଇ 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 ଖାଇବା ଚିନ୍ତାରେ ରହିବ, ପ୍ରସାଦ ଭୁଲି ଯାଅ, ହେଠି ଖାଇବା ଲାଗିବ, ହେଠି କିନ୍ତୁ ଭୋଗ ବୁଦ୍ଧି ଆସିଗଲାଣି, ଆଉ ହେଠି ପ୍ରସାଦ କ'ଣ ରହିଲା, ହବନି କିଛି, ଏଟା ଫ୍ୟାକ୍ଟ ଗୁଡ଼ାକ ତୁମେ ନ ମାନିଲେ କ'ଣ, ମୁଁ ଷ୍ଟ୍ରେଟ୍ କହିଦେଉଛି, ତୁମକୁ ଖରାପ ଲାଗିପାରେ, ଖରାପ ଲାଗୁ କିଛି ଅସୁବିଧା ନାହିଁ, ମହାପୁର କାହିଁ ରଘୁନାଥ ତୁମକୁ କହିଲେ ଭଲ ନା ଖାଇବାର ଭଲ ନା କରିବ, ରଘୁନାଥ କ'ଣ ଖାଉଥିଲେ କି ପେଜ କ'ଣ ଆମର କ'ଣ ତାକୁ ହିଁ କହିଲେ ଭଲ ନା ଖାଇବାର ଭଲ ନା କରିବ, ଭିକମାଗି ଖାଉ ଲୋକଙ୍କୁ ଏ କଥା କହୁଛନ୍ତି, ଆଉ ତୁମେ ମେନୁ ବନେଇକି ଆଇଟମ୍ କରି କ'ଣ ଖାଇକି ତୁମେ କ'ଣ ଭୋଜନ କରିବ, ମୋତେ ପାଠ ପଢ଼ଉଛ, ମୋତେ କି ପାଠ ପଢ଼ଉଛ, ଯେ ଭୋଜନ ଶିଖିନି ତାକୁ ପଢ଼େଇବ, ଆମକୁ ସେଇଟା ଶିଖାନି, ଭାଗବତର ସିଦ୍ଧାନ୍ତ ମହାପ୍ରଭୁଙ୍କର ସିଦ୍ଧାନ୍ତ ଧରିକି ଯିବାକୁ ପଡ଼ିବ, ଆଉ ଆଜି ଉତ୍ସବ ହେଉଛି ଭଗବାନଙ୍କର ଉତ୍ସବ, ହଁ ଆଗରୁ ସେ ଶୁଣୁଥିଲି ସେ କଥା, ସାଧୁମାନେ କେବଳ ଅପେକ୍ଷା କରିଥାନ୍ତି ଜୀବନରେ ସ୍ୱାଦ କେଉଁଦିନ ପାଆନ୍ତି, ସାଧୁମାନଙ୍କର ଯେଉଁ ଭୋଜନ କେଉଁଦିନ ମିଳେ, ଯେଉଁଦିନ ଗୋଟେ କୌଣସି ବୈଷ୍ଣବଙ୍କର ଉତ୍ସବ ହେଲା, ଠାକୁରଙ୍କ ଉତ୍ସବରେ ଆମର ଉପବାସ ନା, ଆମକୁ
ଭଗବାନଙ୍କର ଆମର ଦେଖୁନା ବୈଷ୍ଣବ ଧର୍ମଟା କ'ଣ, ଜନ୍ମାଷ୍ଟମୀ ଠାକୁରଙ୍କର ଉତ୍ସବ, ଆମର ହେଲା ଆମ ଭଗବାନଙ୍କ ଆମ ବୈଷ୍ଣବ ପଦ୍ଧତିରେ ସେୟା କରିଦିଆଯାଇଛି। ରାଧାଷ୍ଟମୀ ଜନ୍ମାଷ୍ଟମୀ ଯେତେ ଉତ୍ସବ ସବୁ ହବ ଭଗବାନଙ୍କର ଉତ୍ସବକୁ ଆମର ଉପବାସ, କାରଣ ଆମେ ଭୋଗ ବୁଦ୍ଧି ଆସିଲା ମାନେ ଆମେ ତ ଉପବାସର ଅର୍ଥଟା କ'ଣ, ଏ ଉପବାସ କଲେ ମୁଣ୍ଡ ଖରାପ ହେଇଯାଉଛି। ଫାଷ୍ଟିଂ କେଉଁଦିନ ଦୁଇ ଚାରି ଦିନ ଆଗରୁ ତାଙ୍କ ମୁଣ୍ଡ ଘୁରେଇଲାଣି, ଇଡିଙ୍କା ଭୋଜନ କରିବ, ଇଏ ଭୋଜନ କରିବ, କହିଲାବେଳେ ସବୁ ଖରାପ ଭାବୁଛନ୍ତି। ଆରେ କ'ଣ ତୁମେ ଆମକୁ ଗୋଟେ ଖରାପ ଲାଗୁଛି ଭାଇ, କମ୍ ସେ କମ୍ ଭକ୍ତି ତ ହେଉନି, ଭୋଗୀ କାହିଁକି ଗୋଟେ ହେବି, ମୋର ତ ଭକ୍ତି କରିପାରୁନି, ଭୋଗୀ କାହିଁକି ଗୋଟେ ହେବି, ଯେତିକି ପରେ ସେତିକି ପରେ ଭୋଜନ କରିବି, ଭୋଗୀ ଗୋଟେ କାହିଁକି ହେବି। ଉପବାସ ଶୁଣିଲାକୁ ଡରିଲେଣି, ଆରେ ଉପବାସ ଫାଷ୍ଟିଂ ହେଇଗଲା, କ'ଣ ଫାଷ୍ଟିଂ, କ'ଣଟା ଫାଷ୍ଟିଂ କିଛି ବୁଝିପାରୁନି, କି ଭୋଜନ ତାନେ ହବ। ଆଗରୁ ଉପବାସର ଅର୍ଥଟା କ'ଣ, ଉପବାସର ଅର୍ଥ ହେଉଛି ଏହା, ଭୋଗ ବୁଦ୍ଧିଟା ବଢ଼ିଯିବ ଆଉ ତୁମେ ସେଥିରେ କୃଷ୍ଣଙ୍କୁ ସ୍ମରଣ କରିପାରିବ। ଉପବାସଟା ଆମର ଏଇଥିପାଇଁ ନା, ଯଦି ଉପବାସଟା ବରଂ ଖାଇକି ସ୍ମରଣ କର, ଉପବାସ କରି ଯଦି ଭଗବାନଙ୍କୁ ସ୍ମରଣ ନ କଲେ ସେଥିରେ ବି କିଛି ଲାଭ ନାହିଁ ଆମର। ଆଉ ତ ଖାଇକି ତ ସ୍ମରଣ କରିପାରିବନି, ଏ ଯେଉଁ ଯେତେ ଉପବାସ ପଦ୍ଧତିରେ ଏଇଥିପାଇଁ ରଖା ହେଇଛି, କାରଣ ଯିବ ଯଦି ସେଦିନ ଭୋଗ କରିଦେଲା କ'ଣ ହବ, ଆରାମସେ ଖାଇଦେଲା, ଖାଇଦେଲା ପରେ ଦେଖିବ କୀର୍ତ୍ତନ ଚାଲିଥିବ, ଭଜନ ଚାଲିଥିବ, କେହି କେହି ଆରତିରେ କେହି ଦେଖାନଥିବ, କୀର୍ତ୍ତନ କେହି ଦେଖାନଥିବ, ଖାଲି ପ୍ରସାଦ କଥା ନଟର ପଟର ନଟର ପଟର ହଉଥିବେ। ମହାଭାରତ ମୁଁ ଦେଖୁଛି ଆଉ, ପୁରା ମହାଭାରତର ସେ ଶ୍ଳୋକ ମତେ ଖାଲି ବାରବାର ମନ ପଡେ ଆଉ, ସେ ଲେଖିଛନ୍ତି କଳିଯୁଗରେ କେବଳ ଭୋଜନର ପ୍ରଶଂସା ଚାଲିବ ଚାରି ଆଶ୍ରମରେ, ଆଉ ଯେଉଁଠି ଭୋଜନ ରହିବ ସେଠି ଲୋକମାନେ ପୁରା ପ୍ରଶଂସା, ଖାଇବା ପିଇବା ପାଖରେ ସବୁ ଲୋକ ଦେଖିବେ ଭିଡ଼ ନା କ'ଣ ଭିଡ଼, ମୁଣ୍ଡଟା ଖାଲି ଇଣ୍ଡ ଭଳିଆ ହାଲ ହେଲେ କ'ଣ ହବ, ମୁଣ୍ଡଟା ଇଣ୍ଡ ଭଳିଆ ହାଲ ହେଲେ କ'ଣ, ଦେଖ ଶୁଣୁନା ଭାଗବତ ଶାସ୍ତ୍ର କ'ଣ କହୁଛି, ସବୁ ଦେଖ ଯେତେ ଗଣ୍ଡଳ ସେଇଠି ଯେତେ ମଜା ସେଇଠି। ଭାଇ ଏଇଟା ତାର ଅର୍ଥ ଆମେ ଶୁଷ୍କ ବୈରାଗି ନୁହେଁ ଯେ ଆମେ କିଛି ଖାଇବାନି କିଛି ପିଇବାନି, ନାଇଁ ଯାହା ଭଗବାନ ଦେଲେ ଯେଭଳି ବ୍ୟବସ୍ଥା ଆଜି ଗୋଟେ ସରଳ ଜୀବନଯାପନରେ ବଞ୍ଚ, ଭୋଗ ବୁଦ୍ଧିଟା ଆମର ନ ଆସ। ଆଗରୁ ବୈଷ୍ଣବମାନଙ୍କର କେବଳ ଉତ୍ସବ, ଗୁରୁଙ୍କର ଆବିର୍ଭାବ ହେଲା କିମ୍ବା କେଉଁ ବୈଷ୍ଣବଙ୍କର କ'ଣ ତାଙ୍କର ଗୁରୁ ଚାଲିଲାଇଥିବେ ସବୁ ଡାକିକି ଭୋଜି ବୈଷ୍ଣବ, ସେଦିନ ଟିକେ ଲୋକ ଖାଇବାକୁ ପାଆନ୍ତି। ଆଉ ଆଜିକାଲି ତ ପୁରା ଭୋଜନ ମାନେ ସବୁଦିନ ଆଉ ସବୁ, ତୁମେ ବିଷ ଲାଳସା ବଢ଼ିଲା ତୁମେ କ'ଣ ଭୋଜନ କରିବ, କେବେ କରିପାରିବନି, କେବେ ବି କରିପାରିବନି। ଇନ୍ଦ୍ର ସଂଯମ ତ ଛାଡ଼, ମନ ତ ଉଡ଼ୁଥିବ ତୁମର ଆକାଶରେ ଆଉ ମନ ତୋର ଉଡ଼ୁଛି, ଭୋଜନଟା କରିଦେଲା ମାନେ ତୁମର ଯେତେବେଳେ ଅଫୁଲାଣ୍ଡ ଜିନିଷଟା ଭୋଜନ କଲ ମନ ଅଛି ତ କେବେ ବି ସ୍ଥିର କରିପାରିବନି, କେବେ ବି ଚିତ୍ର ସ୍ଥିର କରିପାରିବେ। ଆଉ ଧ୍ରୁବ ମହାରାଜ ଗୋଟେ ଜାଗାରେ ଠିଆ ହେଇକି ଯେଉଁ ଗୋଟେ ଜାଗାରେ ଠିଆ ହେଇକି ପାଞ୍ଚ ବର୍ଷର ବାଳକୁ ତପ କରୁଥିଲେ କେମିତି କରୁଥିଲେ, ମନ ମନ କରିଦେଉଥିଲେ, ଲୋକ ଗୁଡ଼ା କ'ଣ ଗୋଟେ ଜାଗାରେ କି ବସି ପଡ଼ୁଛନ୍ତି ଦେଖୁଛ, କୌଣସି ଲୋକ ଗୋଟେ ବର୍ତ୍ତମାନ କଳିଯୁଗରେ ଗୋଟେ ଜାଗାରେ ବସିବା କଥା କହିପାରିବେନି, ବସୁଛନ୍ତି ଭାବିଲେ ଗୋଟେ ଗୋଟେ ଦିନ ବସନ୍ତି, ଦୁଇ ଘଣ୍ଟା ବସୁନି ଦେଖିବା, ସେ ଶୋଇଯିବ ନହେଲେ ଖାଲି ଛାଟିବି ଟିକେ ଟିଭି ଦେଖିବ, ଗୋଟେ କାହାକୁ ଗୋଟେ କନଷ୍ଟାଣ୍ଟଲି ବସିବା କୌଣସି ପିଲାଙ୍କୁ ପାଇବନି, କୌଣସି ଲୋକଙ୍କୁ ପାଇବନି, କୌଣସି ଯୋଗ ସିଦ୍ଧିବା ଯୋଗ ଲୋକ କରିପାରିବେନି, ଭକ୍ତି କ'ଣ କଥା, କେବଳ ଆଚାର୍ଯ୍ୟ ଆସି ଭାଇ ଆମ ଆଚାର୍ଯ୍ୟ ପିଣ୍ଡୁ କେବେ ବି କାଲି କଥା ସେ କଥା ପଡ଼ୁଥିଲେ ନା, ଏ ହେଉଛି ସବୁଠୁ ବଡ଼ ଭୟଙ୍କର। କାହିଁକି ସବୁ ଯୁକ୍ତ ହାର ଲେଖିଲେ, କାହିଁକି ଭଲ ନ ଖାଇବା ଲେଖିଲେ, ଆଉ ଏଗୁଡ଼ା ସବୁ ଖାଇବା ପିଇବା ସବୁବେଳେ ଗୋଟେ ବୋଝ ମଜିଲେ ସେଇଟା କ'ଣ, ଏସବୁ ଏସବୁ ଭକ୍ତିରେ ଭୋଗଯୁକ୍ତ ଭକ୍ତି, ଭୋଗଯୁକ୍ତ ଭକ୍ତି, ସେଥିରେ ମନ କେବେ ବି ପ୍ରସନ୍ନ ହେବନି। ଜୀବନ ଚାଲିଯିବ, ଦୀକ୍ଷା ନେଇଯାଇଥିବ, ସବୁ କରିଯାଇଥିବ, ବୁଢ଼ା ହେଇଯାଇଛି, ଚୁଟି ପାଟି ସାରିବନି, ଦେଖିଲୁ ଭିତରେ କ'ଣ ଆମର କିଛି ଲାଭ ହେଉନି, ଆରେ କ'ଣ କିଛି ଲାଭ ହେଉନି, କ'ଣ ଏତେ ଦିନ ନାମ କଲେ କାହିଁକି ଲାଭ ହେଲାନି, ଏତେ ଦିନ ନାମ କଲେ କିଛି ହେଲାନି, କାରଣ ଚିତ୍ତବୃତ୍ତିରେ କ'ଣ ରହିଲା, ଭୋଗ ରହିଲା, ସେ ଭୋଗଟା ରିଫ୍ଲେକ୍ଟ କରୁଛି, ସେ ଭୋଗଟା ରିଫ୍ଲେକ୍ଟ କରୁଛି, ପ୍ରତିଫଳିତ କରୁଛି, ସେ କୃଷ୍ଣ ରହିବା ଦରକାର ଅଛି। ଭୋଗଯୁକ୍ତ ଭକ୍ତି, ତ୍ୟାଗଯୁକ୍ତ ଭକ୍ତି, ଇଏ ବି ଆମର ପ୍ରଶଂସନୀୟ ନୁହେଁ, ମୁଁ ଏଇଟା ଛାଡ଼ିଦେଇଛି, ମୁଁ ମୋତେ ଗୋଟେ ତ୍ୟାଗୀ, ଚିତ୍ତବୃତ୍ତିରେ କ'ଣ ରହିଲା, ସେ ଅହମିକା ରହିଲା। ଆମର ଏଇଟା ବିଶୁଦ୍ଧ ଭକ୍ତି ନା, ଜ୍ଞାନ କର୍ମାଦି ଅନାବୃତମ ଅନ୍ୟ ବିଳାସିତମ ଶୂନ୍ୟମ, ସବୁ ଅନ୍ୟ ବିଳାସିତ, ଭୋଗ ତ୍ୟାଗ ସବୁ ଜିନିଷ ଜ୍ଞାନ କର୍ମ ସବୁ ଛାଡ଼ିଛି, ଏଇଟା ଭୋଗବୁଦ୍ଧି ଗୁଡ଼ା ସବୁ କ'ଣ, ଏଗୁଡ଼ା କେତେ ଯିବାକୁ, ଜୁହାର ଲାଳସା ଜୁହାର ଲାଳସା ଯେ ଇତି ଉତି ଧାଏ ଶିଷ୍ଣୋଦର ପରାୟଣ କୃଷ୍ଣ ନାଇଁ ପାଏ ଷ୍ଟ୍ରକ୍ ମହାପ୍ରଭୁ କହିଲେ, ଗୋଟେ ଗୋଟେ କଥା ରୋଷେଇ କହିଲେ ତୁ କୃଷ୍ଣ କେବେ ବି ପାଇପାରିବନି, ଏଥିରେ ମୁଁ ଗୋଟେ ପରସେଣ୍ଟ କମ୍ପ୍ରମାଇଜ୍ କରିବି ନା, ସତ ଏ ପୁରା ବିଲକୁଲ ସତ, ହେଲା ମୋ ପାଇଁ ଲାଗିବ ସମସ୍ତଙ୍କ ପାଇଁ ଲାଗିବ, ମହାପ୍ରଭୁ କହୁଛନ୍ତି, କୃଷ୍ଣ ନିଜେ କହୁଛନ୍ତି ଆଉ କ'ଣ କହିଲେ, ଜୁହାର ଲାଳସ ଯାଇ ଇତି ଉତି ଧା, ସବୁବେଳେ ଜୁହାର ଲାଳସ ତାର ରହୁଛି, ଶିଷ୍ଣ ଉଦର ପରାୟଣ, ସେ ଶିଷ୍ଣ ଆଉ ଉଦର ପରାୟଣ, ଜୈନେନ୍ଦ୍ରିୟ ଆଉ ଉଦରକୁ ସେ ପରାୟଣ ହେଇଗଲା, କୃଷ୍ଣ ନାଇଁ ପା, କୃଷ୍ଣ ଆଜି କହିଦେଲେ କୃଷ୍ଣ ସେ କେବେ ପାଇପାରିବେ। ଆମର ତ୍ୟାଗ ନୁହେଁ କି ଭୋଗ ନୁହେଁ, ଯାହା ଭଗବାନଙ୍କର ବ୍ୟବସ୍ଥାରେ। ସେଥିପାଇଁ ପ୍ରଭୁପାଦ କେତେ ବଡ଼ ଗୋଟେ ଜଗତର ତାଙ୍କ ଜିନିଷଟା ବହୁତ ବଡ଼, ବେଳେ ମୁଁ ଚିନ୍ତା କରି ଦେଖେ, ଆରେ ବାବା କେତେ ବଡ଼ କଲ୍ୟାଣ ଆମର କରିଦେଇଛନ୍ତି। କାରଣ ମୁଁ ପୁରୁଣା ମଠ ଗୁଡ଼ା ମୁଁ ଯାଇଛି, ମୋର ଗୋଟେ ଲାଳସା ସବୁବେଳେ ତ ରହେ, ଭଗବାନଙ୍କର ଡାଇରେକ୍ଟ ପ୍ରସାଦ ମୁଁ ଟିକେ ପାଇଲି, ଆମର ବିଘ୍ନ ପ୍ରତି ପୁରୁଣା ବିଘ୍ନ ମୁଁ ସେ ଯେଉଁ ମାୟାପ୍ରତ ରହେ, ଦ୍ୱାଦଶ ଦିନ ଆସିବି ମୂଳ ମଠକୁ, ମୋର ଗୋଟେ ଦୁର୍ବଳତା ସବୁବେଳେ, ସବୁବେଳେ ଦୁର୍ବଳତା, ଆଉ ସେଠି ବି ପ୍ରଭୁପାଦଙ୍କ ପ୍ରସାଦ ରାତିରେ ନିଏ ଆମର ସମାଧିରେ, ଆଉ ରାଧାମାଧବଙ୍କ ତ ବଡ଼ ପ୍ଲେଟ୍, ସେ ପୂଜାରେ ସେ ମିଳେନି, ପ୍ରଭୁପାଦଙ୍କ ପ୍ରସାଦ ମୁଁ ଟିକେ ହାତରେ ନିଏ, ମୋର ସବୁବେଳେ ଦୁର୍ବଳତା ବିଘ୍ନଙ୍କ ପ୍ରତି। ଆଉ ପ୍ରାୟ ପ୍ରାୟ ଦ୍ୱାଦଶୀରେ ଆସେ, ଭକ୍ତରେ ଚିହ୍ନା ଥାଏ, ମୋତେ ଟିକେ ହାତରେ ପ୍ରସାଦ ଦେବ, ସେ କହିଲାନି ବସିକି ପ୍ରସାଦ ପାଅ, ସେତେବେଳେ ମୁଁ ନିର୍ଜଳା କରେ, ମାୟପୁର ଯୋଗ ରହୁଥିଲି, ଆସିବି ସକାଳୁ, ବେଳେବେଳେ ଆସିପାରୁନି, ସେଦିନ ନା ଆଜି ଦ୍ୱାଦଶୀ ରାତିକି ଯିବି, ମୁଁ ଦେଖେ ସେ ତାଙ୍କ ଦିନର ହଉ ରାତିର ହଉ ତାଙ୍କର ଯାହା ସବୁ ଭୋଗ ଲାଗିଥିବ, ଯାହା ପ୍ରତିଦିନ ତ ପଚାରିଲେ ରେ ପ୍ରତିଦିନ କ'ଣ, ନା ପ୍ରତିଦିନ ଆମର ସେ କ'ଣ କହିବେ, କ୍ଷୀରିଟାକୁ ଆମର ସୁଇଟ୍ ରାଇସ୍ କହୁଛେ, କ୍ଷୀରି କହୁଛେ, ତାଙ୍କର କହିବେ ପରମାନ୍ନ, ପ୍ରତିଦିନ ପରମାନ୍ନ, ପ୍ରତିଦିନ ରସା, ପ୍ରତିଦିନ ସେଇଟା ସିଏ, କାରଣ ମହାପ୍ରଭୁ ଡାଇରେକ୍ଟ ତାଙ୍କର ଯାହା ଲାଗେ ସମସ୍ତେ ମାନେ ରୋଷେଇ ହୁଏ, ସେଇଟା ଭଗବାନଙ୍କର ଭୋଗ ଲାଗେ ରାତିରେ ବି ସେୟା। ପ୍ରଭୁ ସେଇଟା କଲେନି, ପୂର୍ବ ସେଟା କଲେନି, ପୂର୍ବ ସେଟା ଡେଟିକି ଯେ ଭଗବାନଙ୍କର ବିଗ୍ରହ ମନ୍ଦିର ତାଙ୍କୁ କିଛି ଅଲଗା ରଖିଲେ, ଅଲଗା କରିଦେଲେ, ଆଉ ଜେନେରାଲ କିଚେନଟା ଅଲଗା କରିଛନ୍ତି, ସେଥିପାଇଁ ଡିଭୋଟି ମାନଙ୍କର ଡିଭୋଟି କିଚେନ୍ ତାକୁ କୁହାଯାଏ, ଡିଭୋଟି କିଚେନ୍ ତ ସରଳ, ସବୁବେଳେ ସରଳ ପ୍ରଶ୍ନ, ସବୁବେଳେ ଏଇଟା ଅପୁରାଣ ଜିନିଷଟା ଖାଇଲେ ଇଏ କିଛି ଭୋଜନ କରିବେ, ଏଥିପାଇଁ ସେ ଅଲଗା କରିଛନ୍ତି। ଆଉ ଭଗବାନଙ୍କର ଡେଲି ହବନି, ଭଗବାନଙ୍କର ଡେଲି କ୍ଷୀରି ପୁରୀ ରସା ଭଜା ସେ ହବ, ଆଉ ଏଇଟା ଯିଏ ଖାଇବେ ସେ ଭୋଜନ କରିବ, ଚୋପା ଭୋଜନ କରିବ, ମୋତେ ପାଠ ପଢ଼େଇବ, କି ଭୋଜନ କରିବ, ତୁମେ ବିଷ ଲାଳସ ଛାଡ଼ି ମୁଁ କିଛି କରିବନି, କିଛି ତୁମେ କରିପାରିବନି। ମନେ ରଖ କର୍ମୀ ବି ଏତେ ଲାଳସା ନୁହନ୍ତି, ବି କେୟାରଫୁଲ, ଆମେ କର୍ମୀ ଜୀବନ ବି ଦେଖିକି ଆସୁଛୁ, ଆଜି ବି ଦେଖୁଛୁ କର୍ମୀ ଜୀବନ କର୍ମୀ ଲୋକମାନଙ୍କର ଜୀବନକୁ, କି ହୋଟେଲରେ କିଏ କ'ଣ ଖାଏ ମୁଁ ମାର୍କ କରେ, ବି କେୟାରଫୁଲ, ସାବଧାନ ରୁହ, ମୁଁ ତ ଛୋଟ ପିଲା ବୋଲି ଭାବୁନି, ମୁଁ ସବୁଆଡ଼େ ଯାଇକି ସବୁ ଜିନିଷକୁ ମାର୍କ କରେ, ସବୁବେଳେ ମୁଁ ଯାଇକି ଦେଖେ, କାର୍ରେ ଯାଉଥିବି ଅନ୍ୟଦିକି ଦେଖିବି କ'ଣ ଲୋକ ଗୋଟେ ଖାଉଛି, ଏ କଲେଜ ପିଲା ଯଦି ଦେଖୁଛି ବାବୁଲେ କ'ଣ ବୁଝୁଛ କି ନାହିଁ, ଖାଇବା କଥାରେ ଆମର ସବୁ ମାଟ ଭଲ ଲାଗୁଛ, କଲେଜ ପିଲା ମୁଁ ଦେଖିଛି, କଲେଜ ପିଲା ସକାଳୁ ଉଠିକି କ'ଣ ଖାଆନ୍ତି, କଲେଜ ପିଲା ସକାଳୁ ଉଠିକି ଏ ଯେଉଁ ଇଟିଲି ଆଉ ସେ ଘୁଗୁନି ସେଇଟା ଖାଇଦେଇକି ଯିବେ, ଦିନ ଗୋଟେକୁ ଆସିବେ, କର୍ମୀ ବି ଏତେ ଭୋଗି ହୁଅନି, ଜୁହାର ଲାଳସା ପଡ଼ିଗଲେ ତୁମେ ଭକ୍ତ ହେଇଥାଉ କିଏ ବି ହେଇଥାଉ ଆଉ ସମାଳି ପାରିବନି, କାରଣ ଏଇଟା ଲାଳସାଟା ଜିନିଷଟା ଆଉ ସବୁବେଳେ ଟେଷ୍ଟି ଜିନିଷ ତୁମେ ଖାଇଲ ଆଉ ପାରିବନି ସମାଳି ପାରିବନି, ସ୍ୱାଦ ବଢ଼ିଗଲା, ସ୍ୱାଦ ଜୁହାର ସ୍ୱାଦଟା ବଢ଼ିଗଲା, ଏତେ ବ୍ରତ ତପସ୍ୟା ରଖାଇଛି କାହିଁ, ତାର ମଧ୍ୟ ଜୁହାର ପୁଣି ପଢ଼ିବ, ପଢା ଚାଲିଥିବ ସେ ତା ଦେହରେ, ତା ସେ ସମୟରେ ପୁଣି ପଢା ଚାଲିଥିବ, ତାର ମଧ୍ୟ ଜୁହାର ତୁ ଲୋ, ହେଲେ କ'ଣ ପଢା, କାହିଁ ପଢୁଛ, କାହିଁ ପଢୁଛ, ମୁଁ କିଛି ବୁଝିପାରୁନି, କାହିଁ ଏଇଟା ପଢୁଛୁ, କ'ଣ ଲୋକ ଦେଖିବା ପାଇଁ, ଭୋଗ ତ କରୁଛ ପୁଣି ପଢୁଛ, ତାର ମଧ୍ୟ ଯିବା ତିଲୋଭମୟ ସୁଦୂରମତି, କ'ଣ ତାର କ'ଣ ଅର୍ଥ, ଅର୍ଥଟା କ'ଣ, ଭୋଗ ବୁଦ୍ଧି କେବେ ବି କରିବା ଉଚିତ ନାହିଁ, ଯାହା ଭଗବାନ ବ୍ୟବସ୍ଥା କରୁଛନ୍ତି ଯେତିକି ଅଛି ଯାହା ଦେଖିଲ ଆସ ଚାଲ ସେଥିରେ ଚଳ, ଆଉ କଳିଯୁଗରେ ଭୋଗ ବୁଦ୍ଧି କଲେ ଭୋଗେ ରୋଗ ଭୟମ, ମନେ ରଖିଥାଉ ଯାହାର ଏତେ ଭୋଗୀ ତାର କୃଷ୍ଣଙ୍କଠୁ ସେ କୃଷ୍ଣ କେବେ ବି ପାଇପାରିବନି ଆଉ ତାର ସେତିକି ରୋଗ ରହିବ, ଭୋଗେ ରୋଗ ସେ ଲେଖିଲେ ଆଉ, ବିଦ୍ୟାବାଦ ଭୟମ ବଂଶେ ଚ୍ୟୁତ ଭୟମ, ନୀତିକାର ଆଖି ଖୋଲି ଦେଇଯାଇଛନ୍ତି ସବୁ, ଆଉ ଆଉ ତ ପ୍ରୟୋଗ ହଉନି ଭାଗବତ କଥାରେ, ମୋତେ ଗର୍ବ ଲାଗିବା ଭାରତବର୍ଷରେ ସଂସ୍କୃତି ପାଇଁ, ଆଉ ଖୋଲିକି ପୁରା ଇତିହାସ ସବୁ ଲେଖିଦେଇଛନ୍ତି, ମଣିଷ ଆଜି ପଢ଼ୁନି ବୋଲି, ଆରେ ଭକ୍ତ କ'ଣ ହବ ତୁମେ, ପ୍ରଭୁପାଦ ଡାଇରେକ୍ଟ ଅଲ୍ଟିମେଟ୍ ଜିନିଷ ଦେଇଛନ୍ତି, ନାମ ଟିକେ କର, ତୁମେ ସେତିକି ତ କରିପାରୁନ ଆଉ କ'ଣ, ଯେ ତୁମର ସେଇଟା ହଉନି ଏଗୁଡ଼ା ସବୁ ଜାଣ, ଏମିତି ତୁମେ କୁହନି ଭଜନଟା ସାଙ୍ଗେ ସାଙ୍ଗେ କରିଦେବ ବୋଲି, ସେଇଟା ନ ଜାଣୁଛ, ତାଙ୍କ ଡାଇରେକ୍ଟ ସରଳରେ ଗ୍ରହଣ କରାଚାର୍ଯ୍ୟ ମାନେ ଯାହା କହିଛନ୍ତି, ଭୋଗେ ରୋଗ ଭୟମ, ଭୋଗୀ ହେଲେ ରୋଗ ହବ, ରୋଗ ଭୟ ଡର ରହିବ ଭୋଗୀଟା, ବିଦ୍ୟାବାଦ ଭୟମ, ବହୁତ ପାଠ ପଢ଼ୁଛ ତୁମ ଭୟ ବାଦ ଭୟ, ବାଦ ଆଉ ଗୋଟେ ପଣ୍ଡିତ କିଏ ଆସିବ ତୁମକୁ, ହଇରାଣ ହଇରାଣ କରିବ। ବଂଶେ ଚ୍ୟୁତ ଭୟମ୍, ପିଲା ଛୁଆ ଆସନ୍ତି ସବୁବେଳେ ଚ୍ୟୁତ, କ'ଣ ମୋ ଛୁଆ ମରିଯିବ କି ମୋ ପୁଅ ମରିଯିବ କି, ଖାଲି ସବୁ ଜିନିଷ ସେ ଲେଖିଲେ। ବହୁତ ବଡ଼ ଶ୍ଳୋକ, କେଉଁଥିରେ କ'ଣ ଭୟ, ଧର କ'ଣ ଭୟ, ଏଥିରେ କ'ଣ ଭୟ, ଲାଷ୍ଟକୁ ସେ ଲେଖିଲେ କେବଳ ସଂସାର ଗୋଟିଏ ଜିନିଷ ଅଛି ଯେଉଁଥିରେ ଭୟ ନାହିଁ, ସେଟା ବୈରାଗ୍ୟ। ବୈରାଗ୍ୟରେ କିଛି କିଛି ଭୟ ନାହିଁ। ହଁ ବୋଲେ ବୁଝୁଛ କି, ତୋର ତ ଏଟିଏମ୍ କାର୍ଡ଼ ଆଉ ଚାକିରି ଟଙ୍କା ଗାଡ଼ି ଟ୍ରେଡର, ତୁମ ଭୟ ରହିବନି, କୁଆଡ଼େ ଯିବ। ବୈରାଗ୍ୟରେ କ'ଣ ଭୟ, ତାର କୋପିନ ଖଣ୍ଡେ ଲୁଗା ଖଣ୍ଡେ ଧର, ତା ଭୟ କ'ଣ, ଚୋର ଭୟ ନା କିଛି ଭୟ ଅଛି କି। ସର୍ବମେବ କ'ଣ ଲେଖିଲେ ସେ, ସର୍ବମେବ ଭୟମ୍ ନା ବୈରାଗ୍ୟ, ସେ ଲେଖେ ସବୁ ହେଉଛି ଭୟ, ବୈରାଗ୍ୟ ହେଉଛି କେବଳ ନିର୍ଭୟ। ଯାହାର ଯେତେ ବିଷୟ ଭାବନା ରହିଲା ସେ ସେତେ ଦୁଃଖୀ ନା। ସେ ଜିନିଷଟା ସେ ଲେଖୁଛନ୍ତି, ସେ ସ୍ୱର୍ଗ ସେ କ'ଣ ମାଗିବ, ମୁକ୍ତି କାହିଁ ମାଗିବାକୁ ଯିବ। କଳିଯୁଗରେ କେତେ ଜଣ ଲୋକ ମୁକ୍ତି ମାଗୁଛନ୍ତି କହୁନା, ଆଗରୁ ବୁଢ଼ୀମା ମାନଙ୍କୁ ମୁଁ ଦେଖିଥିଲି, ବର୍ତ୍ତମାନ ବୁଢ଼ୀମା ତ ଧରିକି ମୋବାଇଲ ବସିଲାଣି, ଲୋକ ନାତୁଣୀକି ଫୋନ୍ କରୁଛି, ସେ ଛୁଆଟାକୁ ପଚାରୁଥିଲେ ମୁଁ କିରେ କ'ଣ ତ ମା ଏତେ ସମୟ ଫୋନ୍ କରୁଛି, କାହାକୁ ଫୋନ୍ କରୁଛି, କାହାକୁ ଫୋନ୍ କରୁଛି, ନା ସେ ଭଉଣୀ, ସେ ଭଉଣୀର ନାତୁଣୀ, ସେ କ'ଣ କରୁଛୁ ଲୋ, ଖାଉଛୁ ଲୋ, କ'ଣ କ'ଣ ରୋଷେଇ ହେଲା, ଖାଇସାରୁ ନୁହଁ ଲୋକ କ'ଣ ହେଲା, ମୁକ୍ତି କିଏ ଡାକୁଛି ଆଉ, ପ୍ରଭୁ ମୋତେ ଟିକେ ଉଦ୍ଧାର କରିଦେବ ବୋଲି, କେବେ ଆଉ ନାହିଁ, ଖାଇଗଲା ପୁରା କଳି ଆଉ, ସବୁ ଖାଇକି ସଫା କଲା। ଏ ମୁକ୍ତି କ'ଣ ମାଗିବ, ଏସବୁ କାମନା ବାସନା ହୃଦୟରେ ପ୍ରଚୁର ରହିଲେ ନା, ଏ ଜଗତରୁ ବାହାରିବା ପାଇଁ ଲୋକ ନାହାନ୍ତି। ବର୍ତ୍ତମାନ ସ୍ୱର୍ଗ ଖାଲି, ବୈକୁଣ୍ଠ ଖାଲି, ଗୋଲକ ଖାଲି, ଆଉ ନର୍କ ପୁରା ଫୁଲ ଜାମ। ନର୍କକୁ ଯମରାଜଙ୍କର ଆପଣ ମାନେ ଯାଉଛନ୍ତି, ବାଟ ବି ନାହିଁ। ମୁଁ ଭାବିଲେ ବୁଝୁଛ କି, ଆଉ ମଦ ବୋଟଲ ଯେତିକି ମଦ ବୋଟଲ ଦେଖୁଛ ଆଉ ସବୁ କ'ଣ ଦେଖୁଛ, ଆଉ ଛେଳି ମଦ ବୋଟଲ କୁକୁଡ଼ା ଦେଖୁଛ ଆଉ କ'ଣ ଦେଖୁଛ, ଆଉ ନର୍କକୁ ତ ସବୁ ଜାମ, ଆଉ ନର୍କର ନର୍କକୁ ଗଲେ ବର୍ତ୍ତମାନ ଟ୍ରାଫିକ୍ ଜାମ୍, ଲାଇନ୍ ଜାମ୍, ସେଠି ବି ତୁମକୁ ମିଳିବନି। ଦେଖୁଛ ନା ଧାନ ପଡ଼ିକି ରହୁଛି ନା, ତୁମର କ'ଣ କହୁଛ କ'ଣ, ସେଟା ଯାଇପାରୁନି କେଉଁଠିକି, ଧାନ ଇନକମ୍ ବେଳେ ମଣ୍ଡିକି ଯାଇପାରୁନି, ପଡ଼ିକି ରହୁଛି ସେଭଳିଆ, ଯମରାଜଙ୍କ ମଣ୍ଡିକି ଯାଇପାରୁନାହାନ୍ତି ମଣିଷ ବର୍ତ୍ତମାନ। ଏଇଟା ସବୁ ତ ଭୋଗୀ ଗୁଡ଼ାକ, ଏଇଟା ଭୋଗୀ ଗୁଡ଼ା ତ ଭୋଗ ମାନେ ପାପ କରିବ ହିଁ କରିବ, ଭୋଗୀ ପାପ ନ କରିବ କିଛି ମାନେ ନାହିଁ। ତ୍ୟାଗିତ ଗଲେ କୁଆଡ଼େ ଚାଲିଲେ, ସେ ଲେଖିଲେ ଆଉ କେଉଁଠି, କେଉଁ ଲେଖିଲେ, ଭାଗବତ ମହିମାରେ ନାରଦ ମହିମା କହୁଛନ୍ତି, ବହୁତ ସୁନ୍ଦର କଥା। କ'ଣ ସେ ଶ୍ଳୋକ ଆରମ୍ଭଟା ଭଲ, ବଢିଆ କଥା ସେଠି ସେ ଲେଖିଛନ୍ତି, କଳିଯୁଗରେ କ'ଣ କ'ଣ ହବ ସବୁ, ନାରଦ ସବୁ ତୀର୍ଥ ଭ୍ରମଣ କରିକି ଆସି କହୁଛନ୍ତି ସେ ଜିନିଷ। ଆଉ ସେଇଟା ତ ସବୁ ମାନେ ମୁକ୍ତି, ଆଉ କ'ଣ ମୁକ୍ତି ଲୋକ କିଏ ଚାହୁଁଛି, ଏ ସ୍ୱର୍ଗ କଥା, ସ୍ୱର୍ଗ ତ ଚାହୁଁନାହାନ୍ତି, ମୁକ୍ତି କ'ଣ ଚାହିଁବେ। ଇଏ ଭାଗବତ ଗୀତା ତ ଅଲଗା ହାଇ ଷ୍ଟାଣ୍ଡାର୍ଡ କଥା କୁହାଯାଉଛି, ଏଠି କ'ଣ ଲୋକ ଭୋଗ ଚାହୁଁଛି ସ୍ୱର୍ଗକୁ ଯିବ, କାରଣ ସ୍ୱର୍ଗକୁ ଯିବି ନନ୍ଦନକାନନରେ ବୁଲିବି, ଅପ୍ସରା ସେଠି ଅଛନ୍ତି, ଇଏ ବର୍ତ୍ତମାନ ସ୍ୱର୍ଗ କଥା ଅଛି, ବର୍ତ୍ତମାନ ଆମେରିକା, ଆମେରିକା ଯିବି ନା ଲଣ୍ଡନ ଯିବି, ଏଇଟା ସ୍ୱର୍ଗ, ଲଙ୍ଗଳା ଲୋକ ଯାଇ ଦେଖିବେ, ମଦ ମାଂସ ଖାଇବେ, ସେଟା ତାଙ୍କୁ ସୁବିଧା। ସ୍ୱର୍ଗରେ କେହି ଉଲଗ୍ନ ହୁଅନ୍ତିନି, ସ୍ୱର୍ଗରେ ଏଭଳି ଏଇ ଯେମିତି ବସ୍ତ୍ର ପିନ୍ଧୁଛନ୍ତି ସବୁ ଆଜିକାଲି, ସ୍ୱର୍ଗରେ ସେମିତି ପିନ୍ଧନ୍ତି। ସେଥିପାଇଁ ଯେତେବେଳେ ଉର୍ବଶୀ ଆସିଲେ ପୂର୍ବବାବୁଙ୍କୁ ଆଗେ କହିଲେ, ଦେଖ କେବେ ବି ମୁଁ ଉଲଗ୍ନ ଦେଖିବିନି ତୁମକୁ, ସହବାସ ବ୍ୟତୀତ କେବେ ବି ମୁଁ ଉଲଗ୍ନ ଦେଖିବିନି, ଯେଉଁଦିନ ଉଲଗ୍ନ ଦେଖିବି ଛାଡ଼ିକି ପଳେଇବି, ଦେବଲୋକ ନା ସେଟା, ବର୍ତ୍ତମାନ ସ୍ୱର୍ଗକୁ ଯିବା ଲୋକ କି କେହି ନାହାନ୍ତି, ସବୁ ତ ଚାଲୁଛନ୍ତି, ଏଠିକି ଯିବୁ କ'ଣ ଆମେରିକା, ଆଉ ଆମେରିକା ଲଣ୍ଡନ ମାନେ ଭୁବନେଶ୍ୱର ପ୍ଲଟ୍ କିଣିବ, ଆଉ ସ୍ୱର୍ଗକୁ କିଏ ଯିବ, ଆଉ ସ୍ୱର୍ଗକୁ କିଏ ଯାଇ ବି ପାରିବେ କୋଳି ଯୁଗରେ, ଏ ବରଂ ମହାପ୍ରଭୁ ଆସିକି ଗୋଲକୁ ଯିବା ଆମେ ବାଟ କରିଦେ, ଗୋଲକ ବାଟ ଯିବା ବରଂ ସହଜିଆ, ସ୍ୱର୍ଗକୁ ଯିବା ସହଜିଆନି। ଆଜି ଏଇ ଏଇ ଭୋଗଯୁକ୍ତ ଭକ୍ତି ଯିଏ କରିବେ, ପୂର୍ବଜୀ ତାଙ୍କର ମୃତଶେଖ ଲେଖିଲେ, ଯିଏ ଭୋଗଯୁକ୍ତ ଭକ୍ତି କରିବେ ସେଇଟା ସବୁ ସ୍ୱର୍ଗକୁ ଯିବେ। ତ ଭକ୍ତି କଲ, ଆଉ ଭକ୍ତି ଠିକ, ଏଇଟା ଭକ୍ତି କେମିତି ହେଲା, ଆଉ ସେଇଟା ସବୁ ପୁଣ୍ୟ ମିଳିବ, ଆଉ ତୋର ତ କୃଷ୍ଣ ସୁଖଡ଼ା ଯେତେବେଳେ ତୁମର କାମ ହେଲାନି, ସେଟା କ'ଣ ନା କ'ଣଟା ମିଳିବ, ତୁମେ ମନ୍ଦିର ରହୁଛ, ମଠ ରହୁଛ, କି ଭଗବାନଙ୍କ ସେବା କରୁଛ, ତୁମର ଭଗବାନଙ୍କ ଭକ୍ତି ସୁଖ କଥା ଚିନ୍ତା ନାହିଁ, ତୁମର ସୁଖ କଥା ଚିନ୍ତା, ଆଉ ଭୋଗ କଥା ଚିନ୍ତା, ପୁଣ୍ୟ କିଛି ମିଳିଲା, ପୁଣ୍ୟ ମିଳିଲେ ସ୍ୱର୍ଗକୁ ଯିବ, ଭକ୍ତ ବାଜି ବାଜିରେ ସ୍ୱର୍ଗକୁ ଯିବ, ଭକ୍ତ ପାଇଁ ଏଇଟା ଠିକ ଅଛି, ଆଉ ସେ ଚାହିଁବ ମାନେ ଭୋଗ ବୁଦ୍ଧି ରହିଲେ ମାନେ ସ୍ୱର୍ଗକୁ ଯିବ, ଆଉ ସେ ଭୋଗ ଭୋଗୀ ରହୁଛି, ଆଉ ଭୋଗ ସାଧାରଣ ଲୋକ ପାଇଁ ସ୍ୱର୍ଗକୁ ଯିବା ତ ବହୁତ କଷ୍ଟ, ସାଧାରଣ ଲୋକ ସ୍ୱର୍ଗକୁ ଯାଇପାରିବେନି ବର୍ତ୍ତମାନ, ସେ ତା ସ୍ୱର୍ଗ ଯିବାର ଯେଉଁ ନିୟମ ଖାଇଛନ୍ତି ଭାଗବତରେ, କିଏ ଯାଇପାରିବେ, ଆଉ ଭକ୍ତର ଯେହେତୁ ପୁଣ୍ୟ କରୁଛି ପାପ କରୁନି, ସେ ଯାଇପାରିବେ। ତା ଲକ୍ଷ୍ୟ ନଥିଲେ ବି ଯେତେ ଭୋଗ ରହିଲା ଭୋଗ ଉତରିଲା କୁଆଡ଼େ ଯିବ, ସିଏ ଉପରକୁ ଯିବା ଆଉ ଯାହା ସ୍ୱର୍ଗକୁ ଯା। ସେ କଥା ସେ ଏଠି ରଚନା କରୁଛନ୍ତି, ସ୍ୱର୍ଗ ଏବ ସୁଧା ଦେବାଙ୍ଗନାଦି ଉପତ୍ୱେନ ପରହ ଶ୍ରେଷ୍ଠ। କାହିଁକି ମୁକ୍ତି ମୁକ୍ତି ଚାହୁଁନାହାନ୍ତି ନା, ସ୍ୱର୍ଗର ଦେବାଙ୍ଗନା ସୁଧା ଏଇଟାକୁ ଏଇଟା ମୁକ୍ତି ଠାରୁ ବି ଶ୍ରେଷ୍ଠ ତମ ଜ୍ଞାନ ହୁଏ। ଭୋଗଟା ଗୋଟେ ମଣିଷକୁ ବହୁତ ବଡ଼ ଜିନିଷ ଆଉ, ସେଟା ସେଥିପାଇଁ ସମାଜଟା ଗୋଟେ ଭୋଗୀ ସମାଜ ହେଇଗଲା ନା, ଆଉ ତ କିଛି ଗୋଟେ ନାହିଁ ଲୋକମାନଙ୍କର କିଛି, ଖାଲି ଦେଖ ଯୁଆଡ଼େ ଦେଖ ଦଳ 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 ବୁଲି ଖାଲି ଖାଏ, ବୁଲିବା ଖାଇବା ବୁଲିବାର କାମ ନା କ'ଣ ଭାବିଲୁ, ଏବେ ଦୂରକୁ ଯାଇଲେ ଦେଖିବେ ତ ଖାଲି ଖାଲି ବୁଲିବେ, କାହିଁକି ବୁଲିବାକୁ ବୁଲୁଛନ୍ତି, ଯୁଆଡ଼େ ଲୋକ ଯାଉଛନ୍ତି କେବଳ କିଛି କିଣିବୁ କିଛି ଖାଇବୁ, ଏ ଲୁଗା କିଣ ଏ ପଟା କିଣ ଏଠି ଖାଅ ପିଅ ଏଠି କେବଳ ଏହା ଭୋଗୀ ସମାଜ। ଆଉ କର୍ତ୍ତବ୍ୟ ଗୋଟେ କର୍ତ୍ତବ୍ୟ ପରାୟଣ ନାହିଁ, ନିଷ୍ଠା ପରାୟଣ ନାହିଁ, କିଛି ନାହିଁ। ଧର୍ମର ଯେଉଁ ଆମେ ସବୁ ଦେଖିଛୁ, ଯେଉଁ ଯାଆନ୍ତି ଯେଉଁ ତୀର୍ଥକୁ ଆଗରୁ ଯାଉଥିଲେ, ସେ କ'ଣ ଯୋଉଠି ପାରେ ସେଠି ଖାଇବେ ନା କ'ଣ, ସେ ଅରୁଆ ଖାଇବେ ନହେଲେ ସେ ମଠ ମନ୍ଦିରରେ ଖାଇବେ, ତାଙ୍କର ବିଭିନ୍ନ ପ୍ରକାର ବ୍ୟବସ୍ଥା ଥିଲା। ପ୍ରଧାନ ଦେଶ ଯେଉଁ ଆସୁଛନ୍ତି କ'ଣ ବୃନ୍ଦାବନରୁ ଆସୁଛନ୍ତି ଯେଉଁ ନା କ'ଣ ଦିଲ୍ଲୀରୁ ଯେଉଁ ଆସୁଛନ୍ତି ସବୁ ଆମର ବୃନ୍ଦାବନ, ସେ ଶନିବାର ରବିବାର ଦେଖ ଯେଉଁ କାର କେବଳ ଖାଇବା ପାଇଁ, ମୋତେ ଡାଇରେକ୍ଟ କହିଲା ଆଉ 90% ଖାଇବା ପାଇଁ, ସେ ଯେଉଁ ଜାମ୍ ହେଉଛି ସେ ଯେଉଁ ବାଙ୍କ ବିହାରୀ ମନ୍ଦିର ପାଖରେ, ସେଇଟା ଯେଉଁ ଖାଲି ଦେଖ ଠକ ଠକ ବାଡ଼ ଦେଉଛି, ବାଙ୍କ ବିହାରୀ କାମ ବନ୍ଦ ହେଇଯାଇ ସାରିବ, ଏ ବଡ଼ ବଡ଼ କ'ଣ ହେଟା କୁଆଡ଼େ କରିକି ସେ ଭୁଜୁ ଭୁଜୁ ଖାଇ ପିଇ ଖାଉ, ଯୁଆଡ଼େ ଦେଖିବ ଭୋଗ, ଯୁଆଡ଼େ ଦେଖିବ ଭଗବାନ, ଖାଲି କିଣିବା ଲୁଗା କିଣ ସାଟ କିଣ ଏଟା କିଣ ଖାଲି ଭୋଗୀ, ଇଏ କ'ଣ ଭଗବାନ ପାଖକୁ ଯିବେ, ଯାହାର ଭୋଗ ବୋଧି ଗୋଟେ ଯାଇନି ସେ କ'ଣ ଭଲ ଖାଇବି ଭଲ ପିନ୍ଧିବି, ତ ଟୋଟାଲ ବିରୁଦ୍ଧ ଜିନିଷ, ଟୋଟାଲ ବିରୁଦ୍ଧ ଜିନିଷ ଭକ୍ତି, ଭକ୍ତିର ପୁରା ବିପରୀତ ଜିନିଷ ଏଟା, ଏଟା ମୁଣ୍ଡ ଭିତରେ ରଖିବା ଦରକାର। ଭୋଗ ବୁଦ୍ଧି ଚିତ୍ତ ବୃତ୍ତିରେ ସେଟା ରହିବ, ଆଉ ଭଲ କପଡ଼ା ଗୋଟେ ପିନ୍ଧିଦେଲ ଭାବିଲେ କ'ଣ ହବ, ନୂଆ ଡ୍ରେସ୍ଟା ପିନ୍ଧିଦେଲ ଯେଉଁଦିନ କ'ଣ ହେଉଛି ମନ, ହଁ ଉଚ୍ଚା ହେଇଯାଉଛି ମନ, ନୂଆ କପଡ଼ା ପିନ୍ଧିଲେ ଦେଖୁନ ତୁମେ ଖାଲି ଖାଲି ଅନ୍ନ ତ ଚୁମ ଚୁମ ହଉଥିବ, କ'ଣ କେତେ ଲୋକ ମୋତେ କେତେ ଲୋକ ଅନ୍ନଉଛନ୍ତି, ଖାଲି ଏ ସେ ଛୁଆଟି ଗୋଟେ ମନ ଅଛି ନୂଆ ପ୍ୟାଣ୍ଟ ପିନ୍ଧିଦେଲେ ଖାଲି 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 ପ୍ୟାଣ୍ଟରେ ହାତ ମାରିଥିବ ଅନଉଥିବ, ଗୋଟେ ଭଲ କପଡ଼ା ଖଣ୍ଡେ ପିନ୍ଧିଲେ ଲୋକ ତୁମର ଖାଲି ଅନେଇବ କେତେ ଲୋକ ମୋତେ ଦେଖୁଛନ୍ତି। ଆଉ ଯାହାରେ ବର୍ତ୍ତମାନ ମୃଦଡ଼ାର ଦୋଷ ଗୁଡ଼ାକ ଯୋଉଠି ଦେଖିବି ଯାହାକୁ ଦେଖିବି ମୋତେ ବିରକ୍ତ ମୋତେ ଲାଗେ, ଯାହାର ଦେଖିବ ପାଞ୍ଚ ହଳ ଦଶ ହଳ କୋଡ଼ିଏ ହଳ ଡ୍ରେସ୍, ଆରେ ଏବେ କାହିଁକି ଗୋଟା ରଖୁଛ ଏତେ ପଇସା ଗୁଡ଼ା, ଭଗବାନଙ୍କ ପଇସା ଗୁଡ଼ା ଖର୍ଚ୍ଚ କରୁଛ, ପୁଳେ ପୁଳେ ଡ୍ରେସ୍ ପୁଣି ସମୟ ଗୁଡ଼ା ହେଇଥିଲେ ପଳେଇବ, ସକାଳୁ ଉଠିକି ଗୋଟେ ପିନ୍ଧିବି ଲୋକଙ୍କର ମୁଣ୍ଡ ଖରାପ ଭାବରେ ବୁଝୁଛ କି ନାହିଁ, ଇଏ ଇଏ ଲୋକ କ'ଣ ଭଗବାନଙ୍କ ପାଖରେ ସ୍ୱର୍ଗକୁ, ଇଏ ତ ଏଇ ଜଗତକୁ ଛାଡ଼ିବା ପାଇଁ ସ୍ୱର୍ଗକୁ କ'ଣ ଯିବେ ନାହିଁ, ପ୍ରଭୁଙ୍କ ପାଖକୁ କ'ଣ ଯିବେ, ଇଏ କିଛି ନା ଗୋଟେ ଫେସନ, ଏ ଲକ୍ଷ ଲକ୍ଷ ଲୋକ ଯେଉଁ ରଥଯାତ୍ରା ଯାଉଛନ୍ତି ଭଲ, ତୁମେ ତୁମର ଆଡ଼ଭର୍ଟାଇଜ୍ ହେଇଯାଉଛି, ଆମେ ମାନୁନୁ କିରେ, ମୁଁ ମାନିନେବି, ମୁଁ ତ ମାନିବିନି କେବେ, ମୋତେ ସିଦ୍ଧାନ୍ତ ଦେଖିବି ମୁଁ, ଆଉ ଆମେ ନର୍କୁ ଗଲେ ବି ଆମେ ଗୁରୁଙ୍କ ସିଦ୍ଧାନ୍ତ ବୈଷ୍ଣବ ସିଦ୍ଧାନ୍ତ ଦେଖିବି ମିଳିବୁ ତା ଦେହରେ, ଏ ସହଜିଆ ବାଧ୍ୟରେ ଆମେ କେବେ ପଶିବୁନୁ, ଆମ ଚିତକୁ ତୁମେ ଏ ପରିକ୍ରମା ଯାଉଛନ୍ତି କୁଆଡ଼େ ହଜାର ହଜାର ପରିକ୍ରମା ଗଲେ, ଏଟା ଭୋଗିଟା ଯାଇଛି ଏଟା କ'ଣଟା କରିବୁ, ସେ ଯୁଆଡ଼େ ଯେଉଁ ଭୋଗି ଦେଇ ଚାଲି ଆସିବୁ, ତା ଚିତ୍ତ ଭିତରେ ଭୋଗଟା ଅଛି ଆଉ, ଗୁରୁଦେବ ସେନେ କହିଲେନି ତୁ କ'ଣ ବୃନ୍ଦାବନ ଯିବୁ କିରି, କ'ଣ ବୃନ୍ଦାବନଟା ଦେଖିବୁ ଭୋଗିଟା, ଆଉ ଭୋଗି ଯୁଆଡ଼େ ଯିବୁ ତାର ତାର ଭୋଗି ଦେଇକି ଚାଲି ଆସିବୁ, ଏ ନିଶା ଘର ଯୋଉ ସେ କୁଆଡ଼େ ଯିବ, ନିଶା ବନ୍ଦ କରିଦେବ, ଟ୍ରେନ୍ରେ ସେ ମନା ହେଉଛି ଟ୍ରେନ୍ରେ ପିଉନି, ସେ ରାକ୍ଷୀ ଭିତରେ ପଶିକି ସେ ଗୋଟେ ମନ ଅଛି, କେଉଁ କେଉଁଠି ଯାଉଥିଲି ପୁନେ ନା କେଉଁଠି ଯାଉଥିଲି, ତାକୁ ଧରିଲା ଟିଟିଆଇ ଟିଟିଆଇ ସିସିଆର୍ପି ସିଆର୍ପି ଧରି ତ ଗୁଇଠା ମରିଥାଏ, ଲେବର୍ଟା ଗୁଇଠା ମରିଥାଏ, ସେ କ'ଣ କରୁଛି ନା ସେଟା ଏସି ବଗିଟା, ଏସି ବଗିରେ ତ ଟୋଟାଲ ଆଲାଉ ନାହିଁ, ସେଗୁଡ଼ା ସିଗାରେଟ୍ ଫିଗରେଟ୍ ଖାଇବା, ଆଉ ଗୁଇଠା ମନ ତାକୁ ମାନେ ତାକୁ ଧରି ଘୋଷାରିଥାନ୍ତି, ଗୋଟେ ଅଫିସର ଭଳିଆ ଲେବୁଲର ଲୋକ, ସେ କ'ଣ କରୁଛି ନା ସିଗାରେଟ୍ ତାର ଏତେ ନିଶା ହେଇ ଭୋଗିଟା ନା, ଭୋଗି ତ ଯୁଆଡ଼େ ଯିବ ଭୋଗିବ, ସେ ସିଗାରେଟ୍ କ'ଣ କରୁଛି ଲାଟ୍ରିନ୍ ଯୋଉ ଇଏ ନାହିଁ ଫ୍ୟାନ୍ ସେଇଥିରେ ସେ ସିଗାରେଟ୍ ପିଇ ଦେଇକି ଧୂଆଁଟାକୁ ସେଇଥିରେ ଛାଡ଼ୁଛି, ଏ ସିଗାରେଟ୍ ସ୍ମୋକିଂଟା ଯୁଆଡ଼େ ଧରା ପଡ଼ିବ ନା, ଗନ୍ଧଟା ଆସିବ, ଆସି ଏସି ବଗିରେ ଥାନ୍ତି ସିଏ, ଏସି ବଗିରେ କ'ଣ ନିଆଁ ଫ୍ୟାନ୍ ଲାଗିଯିବ, ଜଳିଯିବ ସବୁ ଲୋକ, ତା ଧରିଦେଲା ଧରି ତା କଲର୍ ଧରି ତାକୁ ଟାଣି ଟାଣି ଟ୍ରେନ୍ ନଉଥାନ୍ତି, ଷ୍ଟେସନ୍ ଓହ୍ଲେଇ ଦେଲା, କେଉଁ ଷ୍ଟେସନ୍ ରହିଲା ଗାଡ଼ିଟା ରହିଛି, ତାପରେ ତାକୁ ଧରା ପଡ଼ିଛି, ଲୋକ ଭୋଗୀ ଲୋକ ଆଉ, ଆଉ ଭୋଗର ଏତେ ଥାର୍ଡ କ୍ଲାସ ଭୋଗ ବର୍ତ୍ତମାନ କଳିଯୁଗରେ, ଲୋକ ସ୍ୱର୍ଗ ବି ଚାହୁଁନାହାନ୍ତି, ଖାଲି ଏଇଠି ବିଷୟ ମଳମୂତ୍ରକୁ ଭୋଗିବେ, ଏଗୁଡ଼ାକ ମୋବାଇଲ ଫୋବାଇଲ ଖାଇବା ପିଇବା ଏଗୁଡ଼ା ମାନେ ଅତ୍ୟନ୍ତ ନିକୃଷ୍ଟ ଭାବନା ଏମାନଙ୍କର। ଧର୍ମ କ'ଣ? ଧର୍ମଟା ଗୋଟେ ସୋଟାଲ ଧର୍ମ ତାକୁ ନା, ମାନେ ଧର୍ମସ୍ଥାନକୁ ତୁମେ ଯିବ ତୁମକୁ ଗୋଟେ ଘୃଣା ଲାଗିବ। ଯେଉଁ ବସ୍ତ୍ର, ଯେଉଁ ସେମାନଙ୍କର ଯେଉଁ ବ୍ୟବହାର ଜୀବନ କିଛି ନାହିଁ। ଆଗରୁ ଆମେ ଦେଖନ୍ତୁ ଉତ୍ସବମାନଙ୍କୁ ଯେଉଁ ଗାଁ ଗହଳିରେ ଯାଆନ୍ତି, ସେମିତି କ'ଣ ସେମିତି ସବୁ ଥିଲା? ସେଟା କିଛି ନଥିଲା, ବୋଧେ ସବୁଆଡ଼େ ଗୋଟେ ଫ୍ୟାସନ, ଗୋଟେ ଭଲ ପିନ୍ଧିକି ଭଲ ପ୍ଲେଟ। ସେ ପିଲାଟା ଦିଲ୍ଲୀରୁ ମେଲ୍ କରିଛି, ସେ ହଉଛି ଆଜ୍ଞା କ'ଣ କହିଲେ ମୋତେ, ଆମକୁ କୁହାଯାଉଛି ଏମିତିଆ ଡ୍ରେସ୍, ମାନେ ମୋତେ ସେ ନନ୍ସେନ୍ସ କଥା କହନି, ମୋତେ ଷ୍ଟ୍ରେଟ୍ କହିଲି, ମୋତେ ନନ୍ସେନ୍ସ କଥା କହନି, ତୁମକୁ କିଏ ପାଠ ପଢ଼ୁଛି ମୋତେ ପଢ଼େ, ମୋତେ ସେ କୋଶ୍ଚିନ୍ ପଚାରିବୁନି। ମନ୍ଦିରକୁ ଆସିବୁ ଏ ଡ୍ରେସ୍ ଗୋଟେ ଚଏସ୍ କରିକି କ'ଣ ଡ୍ରେସ୍ ପିନ୍ଧିକି ଆସିବୁ? ତୁ ମନ୍ଦିରକୁ ଆସୁଛ ନା ଏଠି ରୂପ ଦେଖିବାକୁ ଆସୁଛ? ତୁ ସେ ଗାଳି ଦେଲୁ, ମୋତେ ସେ ନନ୍ସେନ୍ସ କୋଶ୍ଚିନ୍ ପଚାରିନି। ଷ୍ଟାଣ୍ଡାର୍ଡ଼ ଗୋଟେ କ'ଣ? କୃଷ୍ଣ କନ୍ସିୟସନେସ୍ ଷ୍ଟାଣ୍ଡାର୍ଡ଼ ହେଲା ଚାନ୍ଦ ହରେ କୃଷ୍ଣ, ବାସ୍। ପ୍ରଭୁପାଦଙ୍କ ଷ୍ଟାଣ୍ଡାର୍ଡ଼ ହେଉଛି ଏଇଟା, ଚାନ୍ଦ ହରେ କୃଷ୍ଣ ଆଣ୍ଡ ବି ହାପି। ଆଉ ଷ୍ଟାଣ୍ଡାର୍ଡ଼ କି ଦେଖନି ନା, ତାଙ୍କୁ ଏଇଭଳିଆ ଡ୍ରେସ୍ ପିନ୍ଧିକି ଆସିବ ଏଇଭଳିଆ, ମୁଁ କହିଲି ସେ ମୋତେ ସେ ନନ୍ସେନ୍ସ ପାଠ ମୋତେ ପଢ଼ାଏନି। ତ ସିଧା ଏ କଥା କହିଲି, ଆମେ କେବେ ଶିଖିନୁ ଏ ଜିନିଷ। ମନ୍ଦିର ଏଟା ଭଗବାନଙ୍କର ଜାଗା, ଏଠି ସୋ ଏଟା ସୋ କରାଯାଉନି କିଛି। ଭୋଗୀ ଲୋକ ଗୁଡ଼ାକ ଆଉ ଏମାନେ କ'ଣ ଭୋଜନ କରିବେ? ଏହି ଭୋଗଯୁକ୍ତ ଭୋଜନ କରିବେ, ସେଥିରେ ଶାନ୍ତି କିଛି ମିଳିବନି, କିଛି ଭକ୍ତି ମିଳିବନି, ସେଥିରେ ସେ କାଟି ଦେଉଛନ୍ତି ଆଉ। ଗୀତାମଣି ମୁଁ କ'ଣ ରାଗି କହୁଛି ନା କ'ଣ? ଚିତ୍ତ ଦୋଷ ମାହ ସେ ଲେଖିଲେ, କାମାତ୍ମାନ ବୈଷୟିକ ସୁଖ ବାସନାଗ୍ରସ୍ତ ଚିତ୍ତ। ଆଉ ତ ଭୋଗ ବୁଦ୍ଧି ରହିଲା, ତୁମେ ହରେକୃଷ୍ଣ ହରେକୃଷ୍ଣ ନାମଟା କରୁଥିବ, କିନ୍ତୁ ବିଷୟ ତ ଚିତ୍ତବୃତ୍ତିରେ ତ ଭୋଗ ବୁଦ୍ଧିରେ ରହିଲେ, ସେ ଭୋଗ ବୁଦ୍ଧିରେ ରହିଲା ଆଉ ଆରେ ଲାଭ କ'ଣଟା? ବାସନା ଗ୍ରସ୍ତ ଏ ତ ନାନ୍ୟତ ଭାଷତ ଇତ୍ୟର୍ଥ। ସେ ବାସନାଟା ହୃଦୟରେ ଥିବା ତାକୁ ଅଲଗା କିଛି ଭଲ ଲାଗିବନି। ଜନ୍ମକର୍ମେତି ଜନ୍ମଚ ଦେହ ଇନ୍ଦ୍ରିୟମ ସମ୍ବନ୍ଧ ଲକ୍ଷଣ ଚ କର୍ମଚ ତତ୍ତତ ବର୍ଣ୍ଣାଶ୍ରମ ବିହିତମ ଫଲମ ଚ ବିନାଶୀ ପଶୁ ଅସ୍ୱର୍ଗାଦି ତାଣି ପ୍ରକର୍ଷଣ ବିଚ୍ଛେଦେନ ଦଦାତି ତମ ଭୋଗୈଶ୍ୱର୍ଯ୍ୟମ ଗତି ପ୍ରାପ୍ତି। ଯେ କ୍ରିୟା ବିଶେଷ ଜ୍ୟୋତିଷଟା ଗୋଟେ ଗୋଟେ ଜନ୍ମକର୍ମ, ଯେତେବେଳେ ଭୋଗ ବୁଦ୍ଧି ରହିଲା ଜନ୍ମକର୍ମ ଫଲପ୍ରଦା, ସେଠି କହିଲେ ଦେହ ମିଳିବ, ଇନ୍ଦ୍ରିୟ ମିଳିବ, ଆଉ ବର୍ଣ୍ଣାଶ୍ରମ କର୍ମ ବର୍ଣ୍ଣାଶ୍ରମ ବିହିତ। ଜନ୍ମ ହେଲା ମାନେ ପୁଣି କର୍ମ କରିବ ନା, ଜନ୍ମ ହେଇଛି ମାନେ ଗୋଟେ ବର୍ଣ୍ଣାଶ୍ରମ ଭିତରେ କେଉଁଗୁଡ଼ା କୌଣସି ଆଶ୍ରମ ରହିଲେ ପୁଣି ତା ହିସାବରେ କର୍ମ କରିବ। ତାନି ପ୍ରକର୍ଷଣ ବିଚ୍ଛନେନ ବିଚ୍ଛେଦେନ ଦଦାତି ତାଂ ଭୋଗୈଶ୍ୱର୍ଯ୍ୟମ ଗତି ପରା। ଆଉ ଏହାର ପରିଣାମଟା ଭୋଗ ଐଶ୍ୱର୍ଯ୍ୟ ଆସିବ ଆଉ। କ୍ରିୟା ବିଶେଷ ବହୁଳ ଭୋଗୈଶ୍ୱର୍ଯ୍ୟ ଗତି ପରା ସେ ଲେଖିଲେ ପ୍ରତି ଯେ କ୍ରିୟା ବିଶେଷ ଜ୍ୟୋତିଷ୍ଠା ଜ୍ୟୋତିଷ୍ଠା ମା ଦୟସ୍ତେ ବହୁଳାମ ପ୍ରଚୁରାମ ଯତ୍ର ତାଂ ବାଚମ ବଦନ୍ତି ତେ ପୂର୍ବେଣ ଅନ୍ୱୟ। ପୂର୍ବ ଶ୍ଲୋକ ସହିତ ଅନ୍ୱୟ ହେବ, ଏଠି ଏଠି କହିଲେ ଦୁଇଟା ଶ୍ଲୋକ ଲାଗି ରହିଛନ୍ତି, ପୂର୍ବ ଶ୍ଲୋକ ସହିତ ଅନ୍ୱୟ ହେବ କହିଲେ। ଆପଣଙ୍କ ସେଠି ଲେଖିଛନ୍ତି ଜ୍ୟୋତିଷ ମାଦି ଭୋଗ ସୁଧାପାନ ଦେବାଙ୍ଗନାଦି ଐଶ୍ୱର୍ଯ୍ୟମ, ଏଠି ଭୋଗ ଐଶ୍ୱର୍ଯ୍ୟ କଥା କହୁଛନ୍ତି। ଦେବାଙ୍ଗନାମାନଙ୍କୁ ଭୋଗ କରିବି, ସୁଧାପାନ କରିବି, ଏଇ ଐଶ୍ୱର୍ଯ୍ୟ ତାଙ୍କ ବୁଦ୍ଧିରେ ତାଙ୍କର ରୁହେ। ଦେବାଦି ଐଶ୍ୱର୍ଯ୍ୟମ ଚ ଦେବାଦି ଶାଶ୍ୱତମ ତୟୋଗତିମ ଇତ୍ୟର୍ଥ। ଯିଏ ଭଗବାନଙ୍କର ଭକ୍ତି ନ କଲା, ଏ ତ କେତେ ବଡ଼ ହାୟର ଷ୍ଟାଣ୍ଡାର୍ଡ କଥା କହୁଛି, ଯିଏ ଭଗବାନଙ୍କର ଭକ୍ତି ନ କରୁଛି ସେ ସ୍ୱର୍ଗରେ ଯାଇକି ଦେବାଙ୍ଗନାଙ୍କୁ ଭୋଗିବାକୁ କ'ଣ ବୁଲି ପାବିଲେ ବୁଝୁଛ ତ? ସ୍ୱର୍ଗରେ ଯିବ, ଦେବାଙ୍ଗନାଙ୍କୁ ଭୋଗିବି, ଅମୃତ ପାଇବି। ଏଠି କିଏ କିଏ ସ୍ୱର୍ଗ ଦେବାଙ୍ଗନା, ଏଇଠି ମୁଁ ଭୋଗିବି, ଏଇଠି ମଦ ପିଇବି, ଭ୍ରଷ୍ଟ ଚରିତ୍ର ଲୋକଙ୍କ ସାଙ୍ଗରେ ମିଶିବି। ଏ ତ ଆଉ ୟା ଉପରୁ କ'ଣ କିଏ ସ୍ୱର୍ଗକୁ ଯିବ କିଏ ଚାହୁଁଛି? ସ୍ୱର୍ଗ କ'ଣ ଯିବେ? ଆଙ୍କ ହାତରୁ ଦେବତା ପୂଜା ନେବେ ଯେ ଏମାନେ ସ୍ୱର୍ଗକୁ ଯିବେ? ମଦ ମାଂସ ଖାଉଛନ୍ତି, ଚୋର ଠକ କାମ କରୁଛନ୍ତି, ଏମାନେ କେବେ ସ୍ୱର୍ଗକୁ ଯାଇପାରିବେ? ସ୍ୱର୍ଗକୁ ଯିବା ଏତେ ସଜା ନୁହେଁ, ସ୍ୱର୍ଗ ତ କଳିଯୁଗ ଲୋକ ତ ସେ କହୁନି ନା ନରକରେ ଜାମ ମାରୁଛନ୍ତି, କଳିଯୁଗ ଲୋକ ସ୍ୱର୍ଗକୁ ଯାଇପାରିବେ? ଏଇ ଯିଏ ପାପ ଛାଡ଼ିକି ହରିନାମ କଲା ଦେଇ ତାର ଭୋଗ ବୁଦ୍ଧି ରହିଲା, ସେଇଠି ସ୍ୱର୍ଗକୁ ଯିବ ଯିବ, ଯଦି କୃଷ୍ଣ ତାର ପାଇବାର ଲକ୍ଷ୍ୟ ନାହିଁ ଭୋଗ ବୁଦ୍ଧି ରହିଛି, ସେ କୁଆଡ଼େ ଯିବା? ଏଣେ କୃଷ୍ଣ ସୁଖ ପାଇଁ କିଛି କହୁନି, ଭୋଗ ବୁଦ୍ଧି ରହୁଛି, ସେ ସ୍ୱର୍ଗକୁ ଯିବା କୁଆଡ଼େ ଯିବ? ଆଉ ତୁମେ କ'ଣ ବୈକୁଣ୍ଠକୁ ଚାଲିବ ନା କ'ଣ? ବୈକୁଣ୍ଠ ଗଲେ ପ୍ରଥମ ଲକ୍ଷଣଟା ଦେଖୁନା ଗୀତାରେ କ'ଣ କହିଲେ, ନିର୍ମାଣ ମୋହ ଜିତ ସଙ୍ଗ ଦୋଷ ଆଧ୍ୟାତ୍ମ ନିତ୍ୟ ବିନିବୃତ୍ତ କାମ ଜିତ ସଙ୍ଗ ଦୋଷ। ଏଇଠି ତ କଟିଯିବ ତୁମେ ଆଉ, ଏ ଯୋଉ ଭାବିଲ ଯାଇଛ କେବେ ଇଣ୍ଟରଭ୍ୟୁ? ଇଣ୍ଟରଭ୍ୟୁ ଯାଇଛ କେବେ? କ'ଣ ଇଣ୍ଟରଭ୍ୟୁ ଦେଇଛ? ଏ ଚାକିରି କରିବ ଆର୍ମି ଇଣ୍ଟରଭ୍ୟୁ ଯାଇଛ କି? ଯାଇନି ମୁଁ, ସେଇ କେଉଁଠି ପ୍ଲସ୍ ଟୁ ପରେ ବୋଧେ ମୁଁ ଯାଇଥିଲି ଥରେ ମୋ ଜୀବନ, ସେ ଗୋଟିଏ ଇଣ୍ଟରଭ୍ୟୁ କ'ଣ ଇଣ୍ଟରଭ୍ୟୁ ଜାଣିନ ଏୟାର ଏୟାର ଫୋର୍ସର। ସେ ରିଟର୍ନ ହେଲା ସେ ରିଟର୍ନ ତ ହେଲାନି ଆଉ କ'ଣ ଭାଇ ଆପଣ ସେତେବେଳେ କୁହ ଆମେ କ'ଣ ଜାଣିଥିଲୁ ସେଟା କହିଲେ ଯାହା ଗୋଟେ ଦେଖ ପକାଉ ଦେଖେ ସେଠି ଯେଉଁ ଡିଆଁ ମରାମରି କରନ୍ତି ଡେଇଁବେ ତୁ ଏତିକି ଫୁଟ ଡେଇଁଲେ ତୋର ଚାକିରି ହବ ଟିକେ ଗୋଟେ ଇଞ୍ଚ ଏପଟେ ସେପଟେ ହେଲା କ'ଣ ହବ କଟିଗଲା ତୋ ଡେଇଁବେ ତୋ ହାଇଟ୍ ଦେଖିବେ ତୁ କେତେ ଫୁଟ ଡେଙ୍ଗା ଅଛୁ ରୋଗ ଅଛି କି ନାହିଁ ସବୁ ଚେକ୍ କରିବ ନା ଏତିକି ଡେଇଁବେ ଏତିକି ଦୌଡ଼ିବ ତୋ ବଡିର ଓଜନ ଦେଖିବେ ତାପରେ ତୋତେ ଦେବେ ଆଉ ଗୋଟେ ଚାକିରି ଦେଉଛନ୍ତି ତାର ତାର ଏତେ ମାପଚୁପ କରାହଉଛି ଆଉ ସ୍ୱର୍ଗକୁ ଯିବ କିଛି ନାହିଁ ଆଉ ତୁମେ ଗୋଟେ ସେ କୁହନ୍ତୁ ନା ଗୋଟେ ଏଇ କଥାରେ କହୁଥିଲି ଗୋଟେ ପଏଣ୍ଟରେ କଟିଗଲ ସବୁ ହେଇଥିବ ତା ହାଇଟ୍ଟା ଦୁଇ ଇଞ୍ଚ କମିଗଲା ଗୋଟେ ଇଞ୍ଚ କମିଲା ତାକୁ କଟିଗଲା ଆଉ 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 ପାଇ ପାଇବନି ଆଉ ଆଉ ବୈକୁଣ୍ଠ ଯିବ ବୈକୁଣ୍ଠ ତ ଗୋଟେ ଏଇ ଯେତିକି ରହିଲା ଏଥିରୁ ଗୋଟିଏ ଜିନିଷ ରହିଗଲେ ତୁମେ ଅଟିଗଲ ବୈକୁଣ୍ଠ ଯାଇପାରିବେ ନିର୍ମାଣ ମୋହ ଆଗେ ଗୋଟେ ନିର୍ମାଣ ମୋହ ମାନ ଅପମାନରୁ ଉପରକୁ ଯିବାକୁ ପଡିବ ତୋ ମାନ ଅପମାନ ଅଛି ମୁଁ ବଡ଼ ମୁଁ ମୋର ଏମିତିକା ତୁମେ କି ଭଗବାନ ପାଇବ ଏଇ ଗୋଟିଏ ପଏଣ୍ଟରେ ତ କଟିଯିବେ କଳିଯୁଗରେ ସବୁ ଆଉ ଆଜି ତ ସଙ୍ଗ ଦୋଷା ଆସକ୍ତି ସଙ୍ଗ ଦୋଷରୁ ମୁକ୍ତ ଏଇ ତ ସବୁ କଟିଯିବେ ଏଇ ଗୋଟେ ଦୁଇଟା ପଏଣ୍ଟରେ କଟିଯିବେ ଏଇ ଯେଉଁ ବୈକୁଣ୍ଠ କ'ଣ ଯିବା ସ୍ୱର୍ଗକୁ ତ ଯାଇପାରିବେନି ଆଉ ସୁଖ ଏଇଟା ଠକ ଗୁଡ଼ାକ ବା ଯତ୍ର ନାଗଛନ୍ତି ଅଧର୍ମିଷ୍ଠା ଖଲା ସଠା ବୃତ ଦ୍ରୋହା କାମିନ ମାନିଣି ଯତ୍ର ଏଇ ବିହୀନା ଭ୍ରଜନ୍ତି ସୁଖଦେବ କହୁଛନ୍ତି ଏଗୁଡ଼ାକୁ ଛାଡ଼ିକି ଯିଏ ସ୍ୱର୍ଗକୁ ଯିବ କ'ଣ ଭାବିଲେ ବୁଝୁଛ କି ସ୍ୱର୍ଗ ଯିବା ସହଜ ନୁହେଁ ସ୍ୱର୍ଗକୁ ଯିବାର କ୍ୱାଲିଫିକେସନଟା ଲେଖିଲେ ଯତ୍ର ନାଗଛନ୍ତି ଅଧର୍ମିଷ୍ଠା ଅଧାର୍ମିକ ଲୋକ କେବେ ଏଠି ଯାଇପାରିବେନି ତୁମେ କେବେ ବି ଯାଇପାରିବେନି ଧର୍ମ ନାମରେ ଯିଏ ଠକୁଛନ୍ତି ସ୍ୱର୍ଗକୁ ସେମାନେ ଯାଇପାରିବେ ଅଧାର୍ମିକ ଲୋକଗୁଡ଼ା ଏ ସ୍ୱର୍ଗକୁ କ'ଣ ଯିବେ ଅଧର୍ମିଷ୍ଠା ଖଳା ଖଳ ଗୁଡ଼ା ଖଳ ମାନେ କ'ଣ ଖଳ ପ୍ରକୃତି ସବୁବେଳେ କଳି କୋଜିଆ ଭଲ ମନ୍ଦ ଏଇ ଚୁଗୁଲି ଖୋର ଯେଉଁଟା କୁହନ୍ତୁ ଏଗୁଡ଼ା କେବେ ବି ଭଗବାନ ପାଖକୁ ଯାଏ ଏ ସ୍ୱର୍ଗକୁ ଯାଇପାରିବେନି ପ୍ରଭୁଙ୍କ ପାଖକୁ କ'ଣ ଯିବେ ଭକ୍ତ ହିଁ ତ ଭକ୍ତ ହିଁ ତୁମର ଯଦି ଏଇ ଗୁଣ ଗୁଡ଼ାକ ଅଛି ତୁମେ ସ୍ୱର୍ଗ ଗୁଣଟାକୁ ଲଗଉନା ଆଗେ ଯଦି ଭକ୍ତ ହିଁ ତୁମେ ହରିନାମ କରି ତୁମେ ଅନ୍ତର୍ଟ ଶୁଦ୍ଧ କରିପାରୁନା ଏଇ ଗୁଣ ଗୁଡ଼ା ରହୁଛି କେବେ ବି ସ୍ୱର୍ଗକୁ ତ ଯାଇପାରିବେନି ଭଗବାନ ବୈକୁଣ୍ଠ କଥା କାହିଁକି ଗୋଲୋକ ଚିନ୍ତା କରୁଛି ଯତ୍ନ ନଗଛନ୍ତି ଅଧର୍ମିଷ୍ଠା ଖଲା ଭୟଙ୍କର ଚକ୍ରପାତ ଭୟଙ୍କର ସ୍ୱଭାବ ଯେଉଁଗୁଡ଼ାକର ସବୁବେଳେ ଗଣ୍ଡଗୋଳ ହୋ ଆଲା ପାଟି ମୁଣ୍ଡ କଳହପ୍ରିୟ ଏଇଟା କେବେ ଯାଇପାରିବେନି ସ୍ୱର୍ଗକୁ ଖଲା ସଠା ମଞ୍ଚକା ଠକିଆ ଲୋକ ଆକୁ ଠକିଦେବା ତାକୁ ଠକିଦେବା ଚିଟିଂ ପ୍ରୋପେନ୍ସିଟି ଯେଉଁ ସେମାନେ ଯାଇପାରିବେ ଭୂତଦ୍ରୋହା ଜୀବଗୁଡ଼ାକୁ ଯିଏ କଷ୍ଟ ଦେଉଛନ୍ତି ମାରୁଛନ୍ତି ସେ ଯାଇପାରିବେ ଏତେ ନ ଗଛନ୍ତି ଅଧର୍ମିଷ୍ଠା ଖଲା ସଠା ଭୂତଦ୍ରୋହା କାମିନ କାମି ଲୋକଗୁଡ଼ା ଯେଉଁଟାଙ୍କର ବହୁତ କାମି କଳିଯୁଗରେ ଦେଖୁନା ସବୁଗୁଡ଼ା କାମି ଗୁଡ଼ା ଏଇଟା କ'ଣ ଯିବି ସେଠି ସ୍ୱର୍ଗକୁ ଯାଇପାରିବେ ସ୍ୱର୍ଗରେ କାମ ଏମିତିକା ଏଇଭଳିଆ ପଶୁ ଭଳିଆ ନୁହନ୍ତି କାମିନ ମାନିନ ମାନି ମାନେ ଯେଉଁଟା ଅଭିମାନୀ ଭାରି ଅଭିମାନ ତାଙ୍କ ମୁଁ ବଡ଼ ମୋ ଭଳିଆ କିଏ ଅଛି ସେଠି ଯାଇପାରେ କାମିନ ମାନିନ ଅମିନ ମାନିନ ଏତେ ନଗଛନ୍ତି ଅଧର୍ମିଷ୍ଠା ଖଲା ସଟା ଭୂତଦ୍ରୋହ କାମିନ ମାନିନ ଏ ବି ହୀନା ବ୍ରଜନ୍ତୀ ଆଉ ଗୋଟେ କ'ଣ ରହିଲା ଏ ବି ହୀନା ବ୍ରଜନ୍ତୀ ଯତ୍ ୟା ଭିନ୍ନା ଏ ଭି ହୀନା ବ୍ରଜନ୍ତୀ ଯତ୍ ଏଇ ଗୁଣରୁ ଯେଉଁମାନେ ହୀନା ମୁକ୍ତ ସେଇମାନେ ଯାଆନ୍ତି କେତେ କେମିତି ସେ କହୁଛନ୍ତି ଏମାନେ ଯାଇପାରିବେ ବୋଲି କହୁନାହାନ୍ତି ଏମାନେ ଯାଇପାରିବେ ନାହିଁ ବୋଲି କହୁନାହାନ୍ତି ଏଇ ଗୁଣ ଯାହା ପାଖରେ ନାହିଁ ସିଏ ଯିବ ଖୋଜ କା ପାଖରେ ଏଇ ଗୁଣ ନାହିଁ ତେଣୁ ଆମକୁ ବହୁତ ସାବଧାନ ଏଇ କଳିଯୁଗ ଲୋକ କ'ଣ ସ୍ୱର୍ଗ ତ ଭୁଲିଗଲେଣି ଆଉ ଗୋଲୋକ କଥା କ'ଣ ଅଛି ଏ ସ୍ୱର୍ଗର ବର୍ଣ୍ଣନା ଦିଆଯାଉଛି ସ୍ୱର୍ଗର ସୁଧା ସ୍ୱର୍ଗର ଦେବାଙ୍ଗନାଙ୍କୁ ଭୋଗ କରିବା ପାଇଁ ତାଙ୍କ ମନ ଏତେ ବିଚଳିତ ହୁଏ ସେମାନେ ଛାଡ଼ିକି ଆଉ ସେମାନେ ଏଇ ଯେଉଁ ବ୍ୟବସାୟ ବା ଗୋଟିଏ ଚେତନାରେ ସେ ରୁହନ୍ତି କାହିଁକି ନା ଏ ଜାମିମା ପୁଷ୍ପିତା ବାଚା ବେଦର କର୍ମକାଣ୍ଡ ପ୍ରତି ବହୁତ ଆକୃଷ୍ଟ ବର୍ତ୍ତମାନ ତ ବେଦ କିଏ କର୍ମକାଣ୍ଡ କିଏ କରୁଛି କିଛି ନାହିଁ ପୂଜା ସେବା ଏଗୁଡ଼ା କ'ଣ କିଛି ଅଛି ସବୁ ତ ମାନେ ଲୋକ ଦେଖାଣି ନା କ'ଣ ଏ କୋଟି କୋଟି ଟଙ୍କାରେ ଦେଖିବେ ସବୁ ଏଇ ଯେଉଁ ଗେଟ୍ ଫେଟ୍ ହେଉଛି ଏଇ ଯେଉଁ ଏବେ ସବୁ ହେଉନି ତ କେତେ ଲକ୍ଷ ଲୋକ ଖର୍ଚ୍ଚ କରେ ତାଜମହଲ କ'ଣ କଲେଣି ସେ କେଉଁ ଇଏ ମନ୍ଦିର କଲେଣି ଖାଲି ଲୋକ ଦେଖାଣି ଖାଲି ଲୋକ ଦେଖାଣି ତ କଳିଯୁଗଟା ଗୋଟେ ଆଉ ଧର୍ମ ନାମରେ ଖାଲି ଗୋଟେ ମାନେ ସବୁବେଳେ ଦେଖିବ ଖାଲି ଆଡମ୍ବରଟା ଖାଲି ଲୋକ ଲୋକ ଆଡମ୍ବର ଦେଖେଇଲା ମାନେ ହଁ ଇଏ ବଡ଼ ଲୋକ ଦେଖିଲେ ଯେତେବେଳେ ସବୁ ଏଇ ଯେଉଁ କ'ଣ ଉତ୍ସବ ଫୁତ୍ସବ ସବୁ ସବୁ ଡ୍ରେସ୍ ପତ୍ର ପିନ୍ଧି ଆସି ଖାଲି ଲୋକଙ୍କ ଆଗରେ ଖାଲି ଏପଟ ସେପଟ ବୁଲା ବୁଲି କରି କାହିଁ ଧୋଉଛ ନା ଏମିତି ଦେଖେଇଲା ମାନେ କ'ଣ ହବ ଲୋକ ଏ ଗୋଟେ ବଡ଼ ବିରାଟ ବଡ଼ ଭକ୍ତ ସବୁ ଢୋଙ୍ଗୀ ଢୋଙ୍ଗୀ ଗୁଡ଼ା ଇଏ କଳିଯୁଗ ଗୋଟେ ଭୟଙ୍କର ଯୁଗ ଆଉ କେବଳ ମହାପ୍ରଭୁ ଆସିକି ବଞ୍ଚେଇ ଦେଲେ ଆଉ, ମହାପ୍ରଭୁ କେବଳ ଆସିକି ବଞ୍ଚେଇ ଦେଲେ, ନାମଟା ଆଣିକି ନ ନାମ ନଥିଲେ ତ କ'ଣ ଆଜି ଅବସ୍ଥା ହେଇଥାନ୍ତା ମଣିଷ? ନାମ କରିବା ଲୋକ ଆଜି ଏତେ ହଇରାଣ ପଡ଼ି ଯାଉଛନ୍ତି, ଏମିତି ତାଙ୍କ ବଦଳି ପାରୁନାହାନ୍ତି, ନାମ କରିବା ଲୋକ ଏମିତି ହଉନାହାନ୍ତି, ଆଉ କର୍ମୀ କଥା କ'ଣ କହିବା? ଏତେ ଭୟଙ୍କର ଯୁଗଟା ଭୋଗୀ ଗୁଡ଼ା କହିବା, ସେ କଥା ପଡ଼ିଲା ଭୋଗୀ ସୂର୍ଯ୍ୟ ଗତି ପରା, ଏଇଟା ଭୋଗୀ ଗୁଡ଼ା ପ୍ରଚୁର ଭୋଗ ଆସିଲେ ଖାଲି ଶୁକ୍ରବାର ସେ ଲେଖିଲେ ଆଉ କ'ଣ ତାଙ୍କ ଭଜନ? ମୁଁ ଆଗରୁ ଆଗରୁ ତ ବହୁତ ଭଜନ ସବୁ ଶୁଣେ, ମୋତେ ଭଲ ଲାଗେ, ଯେଉଁଟା ଭଜନ ଭଲ ଲାଗିବ ତ ସବୁ ଶୁଣୁଥିଲି, ତ ସେଇଟା ରଖେ ମୋବାଇଲରେ ଶୁଣେ। ସେ ଆମର ସୁରଦାସଙ୍କର ଗୋଟେ ଭଜନ ଅଛି, ତା ଆଜିକାଲି ଆଉ ଶୁଣିପାରୁନି ସେ ଭଜନ, ମୋତେ ଭଲ ଲାଗେ। ଶୁକର କାମୀ ସେତେ ସେ ଲେଖିଛନ୍ତି, ପ୍ରଭୁ ମୁଁ ଏମିତିକା ଯେଉଁ ତନୁ ଦିଏ ହେଁ, ମୋତେ ଯିଏ ତନୁ ଦେଇଛନ୍ତି ମୁଁ ତାଙ୍କ ଭଜନ, ମୋ ମୋ ଭଳିଆ କିଏ ବେଇମାନ ଅଛି? ଗୋଟେ ବେଇମାନଟା ଆପଣ ସ୍ୱର ଦେଲେ ମୁଁ ଆପଣଙ୍କୁ ଭଜନ କରୁନି, ଆଉ ସବୁବେଳେ ମୁଁ ଖାଲି ଗ୍ରାମ ଶୁକର ଭଳିଆ ଖାଲି ଭୋଗିଆ ନେଇ ହେଉଛି। ଦେଖିଛ ନା ଘୁଷୁରି, ତମ ଘର ପାଖରେ ଅଛନ୍ତି ବା ସେଠି ଘୁଷୁରିଆ, ଖୋଲିଦେଲା ବେଳକୁ ସେ ଦୌଡ଼ୁଛନ୍ତି, କେଉଁଠି ଖାଲି କେଉଁଠି ମଳ ଅଛି? ସେ ସେ କଥା ଲେଖୁଛନ୍ତି, ପ୍ରଭୁ ମୋର ଅବସ୍ଥା ସେଭଳିଆ, ମୁଁ ଖାଲି ଖାଲି ଗ୍ରାମ ଶୁକର ଭଳିଆ ମୁଁ ବୋଲୁଛି, କେମିତି ବିଷୟକୁ ଭୋଗିବି? ମହାଜନ ଲେଖିଦେଇଛନ୍ତି ଆଉ, ଆମେ ତ ଶୁଷ୍କ ବୈରାଗ୍ୟ ହବାନି, ତା କହିବା ତାତ୍ପର୍ଯ୍ୟ ଏହା ନୁହେଁ ଯେ ଆମେ ଶୁଖିଲା ଦାଢ଼ି ବାଡ଼ି ଛାଡ଼ିକି ସେ ଶୁଖିଲା ଖାଇବା, ଏଟା ଏଇଟା କପି କରି କିଛି ହବନି। କିନ୍ତୁ ଆଚାର୍ଯ୍ୟଙ୍କ ନିୟମ ହିସାବରେ ଯାହା ଯେତେବେଳେ ବ୍ୟବସ୍ଥା ଆସୁଛି ସବୁବେଳେ ଯୁକ୍ତ ରହିବା ଦରକାର, ପ୍ରାର୍ଥନା କରିବା ଦରକାର ସବୁବେଳେ, ମନେ ରଖିବା ଗୋଟେ ପ୍ରାର୍ଥନା ଜିନିଷ। ଏଠି ତୁମ ପାଇଁ ବ୍ୟବସ୍ଥା ଗୋଟେ କିଛି କରାଯିବନି, ତୁମର କର୍ମଫଳ ଅଛି, ତୁମ ପାଇଁ ବ୍ୟବସ୍ଥା କେହି କିଛି କରିପାରିବେନି, ତୁମ ବ୍ୟବସ୍ଥା ତୁମେ ନିଜେ କରିବାକୁ ପଡ଼ିବ, ମଠରୁ କି ଘରରୁ ତୁମ କର୍ମଫଳଟା ଅଛି ଆଉ, ସେ ବିଷୟ ସେ ହିସାବରେ ଆରେଞ୍ଜମେଣ୍ଟ ଆସିବ ଆଉ, ତୁମକୁ ପ୍ରାର୍ଥନା କରିବ ଭଗବାନ ଶୁଣିବେ ତୁମ ପାଇଁ ବ୍ୟବସ୍ଥା କରି, ତାହେଲେ ତୁମେ ଯାହାର ଭୋଗ ବୁଦ୍ଧି ଅଛି ତା କେମିତି ଯିବ? ସେ ତା ପ୍ରାର୍ଥନା କରିକି ଖସି ଖସେଇବ ଆଉ, କ'ଣ ଜବରଦସ୍ତି କାହାକୁ ତୁମେ ଜବରଦସ୍ତି କାହାକୁ ତ୍ୟାଗ ବନେଇ ଦେବ ନା କ'ଣ? ଏଇଟା ହବ ହେଇପାରିବେ? ସ୍ୱାଭାବିକ ଯାହାର ବୈରାଗ୍ୟ ଆସିନି ତାକୁ ତେକ୍ତ ଆଶ୍ରମରେ ରହିବା ତା ପାଇଁ ବହୁତ କଡ଼ କଷ୍ଟ, ସେ ଯେଉଁଦିନ ହେଲେ ପୁଣି ଗୋଟେ କିଛି ଭୁଲ କରିଦେବ, ତା ସ୍ୱାଭାବିକ ବୈରାଗ୍ୟଟା ଆସିନି ନା। ଆଉ ସେଥିପାଇଁ ପୂର୍ବରୁ କ'ଣ କରୁଥିଲେ, ଗୋଟେ ଟଙ୍କା ପାଇଁ ଈଶାନଙ୍କୁ ଗୋଟେ ସ୍ୱର୍ଣ୍ଣମୁଦ୍ରା ରଖିଥିଲୁ, ଈଶାନଙ୍କୁ ଫେରାଇ ଦେଲେ ଆଉ, କହିଲେ ତୋର ଆସକ୍ତି ଅଛି ଆଉ ତୁ କ'ଣ ଯିବୁ, ସନାତନ କହିଲେ ନା ତୁ ରହିପାରିବୁନି ପଳା। ସ୍ୱାଭାବିକ ବୈରାଗ୍ୟ ତୁମର ନ ଆସିବ, ତାହେଲେ ତେକ୍ତ ଆଶ୍ରମରେ ତୁମେ ରହିଲେ ସେ ଆଶ୍ରମଟା ଦୂଷିତ ତୁମେ କରିଦେବ, ବୁଝିପାରୁନ ଅଜ୍ଞାତରେ କିଏ କ'ଣ କରିଦିଏ, ତୁମେ ଜ୍ଞାତପୂର୍ବକ ଜିନିଷଟା କରୁଛ ସବୁ, ଆଉ ସେଟା ଯଦି ବଦଳାଇବା ପାଇଁ ଚାହୁଁଛ ପ୍ରାର୍ଥନା କରିବାକୁ ପଡ଼ିବ, ଭଗବାନ ସବୁବେଳେ ମୁଣ୍ଡ ପାନିବାକୁ ପଡ଼ିବ। କାହିଁକି ନା ଜଣେ ଭକ୍ତ ଉପରେ ଗୋଟେ ଧର୍ମପଥ ଉପରେ ହଜାର ହଜାର ଲୋକ ଆଶ୍ରୟ କରୁଛନ୍ତି, ଆମେ ଧର୍ମପଥରେ ବି ଯାହା ଭୁଲ କରିବା ଏଇଟା ପରମ୍ପରା ପ୍ରତି କଳଙ୍କ, ସବୁ ପରମ୍ପରାର ଆଚାର୍ଯ୍ୟମାନେ ତୁମ ଉପରେ ରୁଷ୍ଟ ହେବେ, ତା ବିଷୟଟା ତୁମେ ନେବ, ମର୍ଯ୍ୟାଦା ଭାଙ୍ଗୁଛ ଆଉ। ମହାପୁରୁଷ ସୀତା କହିଦେଲେ ସନାତନଙ୍କ ଶିକ୍ଷାରେ, ସନାତନ ଗୋସ୍ୱାମୀ ପୁରୀରେ ଥିଲାବେଳେ ସେ କଥା କହିଦେଲେ, ତେଣୁ ଆମର ଜୀବନର ଲକ୍ଷ୍ୟ ରହିଲା ଆଜି ଏ କଥା ହିଁ ପଡ଼ୁଥିଲା, ଯଦି ଆମେ ଐକାନ୍ତିକ ବ୍ୟବସାୟତ୍ମକ ବୁଦ୍ଧି ନ ହେଇପାରିଲେ ଏଭଳିଆ ହେବା, ଭୋଗଯୁକ୍ତ ଭକ୍ତି କରିବା, ଆଉ ଯୁକ୍ତ ଭକ୍ତି କଲାଣି ମନ କେବଳ ପ୍ରସନ୍ନ ହେବନି, କେତେବେଳେ ଭୋଗକୁ ପଳେଇଯିବ, କଖନ ଭୋଗେର କଖନ ତ୍ୟାଗେର ନାହିଁ ସେ ଭଜନଟା, କ'ଣ ତା ସେ ଆରମ୍ଭଟା ସେ ଭଜନ, କଖନ ଭୋଗେର କଖନ ତ୍ୟାଗେର, ବଢ଼ିଆ ସେ ଭଜନ, କେତେବେଳେ ଭୋଗୀ କରିଦେଉଛି କେତେବେଳେ ତ୍ୟାଗୀ ହେଇଯାଉଛି, ଭୋଗ ଧର୍ମକୁ କେତେବେଳେ ଭଲ ଲାଗୁଛି କେତେବେଳେ ତ୍ୟାଗ ଧର୍ମକୁ ଭଲ ଲାଗୁଛି, ତାହେଲେ ପ୍ରାର୍ଥନା ନ କଲେ ହବନି। ମହାମନ୍ତ୍ର ଆଉ ଗୋଟେ କ'ଣ, ଏ ମହାମନ୍ତ୍ର ଭଗବାନ ଆଣିଛ ରାଧାକୃଷ୍ଣଙ୍କ ପ୍ରାର୍ଥନା କରୁଛି, ଶ୍ରେଷ୍ଠ ତାକୁ ରସର ବିଗ୍ରହ ତାଙ୍କୁ ପ୍ରାର୍ଥନା କରୁଛି, ହରେ କୃଷ୍ଣ ହରେ କୃଷ୍ଣ 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 ହରେ ହରେ, ହରେ ରାମ ରାମ ରାମ। ଆମ ବ୍ୟାକୁଳ ଆମର ମନୋଭାବ, ଆମେ କିଭଳି ଶୁଦ୍ଧ ଭାବନା କରୁଛେ ପ୍ରଭୁ, ଆମେ ଯଦି ସେ ଆମ ପ୍ରାର୍ଥନା ତାଙ୍କ ପାଖରେ ପହଞ୍ଚି ନପାରିଲା ବଦଳେଇବ କି? ଆମ ଭିକାରୀଟା ଡାକୁଛି କ'ଣ ବୋଲି ବୁଝୁଛ କି ନାହିଁ, ଭିକାରୀ ଡାକୁଛି, ତୁମେ ଭିକାରୀ ଡାକଟା ମାଲିକ ପାଖରେ ଯେଉଁ ଘର ମାଲିକ ପାଖରେ ନ ଶୁଭିପାରିଲା, ସେ ଭିକାରୀ ଯେତେ ଡାକି ଡାକିଲେ କ'ଣ ହବ, ମା କାନରେ ବାଜିଗଲା ମାନେ ଚାଉଳଟା ନେଇକି ମା ସେ ଡାକିଥିବ, ମା କଣ ଭିକ ଦିଅ କୁଆଡ଼େ ଗଲ, ମା କଣ ଭିକ ଦିଅ, ଭିକ ଖଣ୍ଡେ ମିଳୁ, ସେ ଡାକନ୍ତି ଆସିକି, ଆଜିକାଲି ତ ଭିକାରୀ କାହିଁ ମୁଁ ଦେଖୁନି ଭାବିଲୁ, ଅଛନ୍ତି ଆସୁଛନ୍ତି ତୁମ ଆଡ଼େ, ଅଳ୍ପ ଆସୁଛନ୍ତି ଯାହା ନା ଭିକାରୀ ଆସ, ଆଗରୁ କେତେ ଆସନ୍ତି, ପୁରା ଗୋଟେ ଦିନ 2 କେଜି 3 କେଜି ଚାଉଳ ଦରକାର, ମାଗଣ୍ଡେ ଭିକ ମିଳୁ, ମାଗଣ୍ଡେ ଭିକ ମିଳୁ, ଆସି ଡାକୁଥିବେ। ଆରେ ସିଏ ଡାକ ମାରୁଛି ସିନା, ଦବା ଲୋକ କାନରେ ବାଜିଲେ ତ ସିଏ ଦବ ନା, ଦବ କେମିତି ତେରେ ଡାକ, ତୋ କେତେ ଡାକୁଛି ସେଟା, ଆମେ ଡାକୁଛେ ଭଗବାନ କାନରେ ବାଜିଲେ ତ ଅଛି, ତାଙ୍କ କାନରେ ବାଜିବାର ଅଛି। ଆଉ ସିଏ କ'ଣ ଦୂରରେ ଅଛନ୍ତି, ତାଙ୍କ କାନରେ ବାଜିବନି, ଯିଏ ଭିତରେ ଅଛନ୍ତି ସେ ଦୂରରେ ଅଛନ୍ତି କି ଭିତରେ ପା ଅଛନ୍ତି, ସେ ଭିତରେ ଦେଖୁଛନ୍ତି କାହିଁକି ଡାକୁଛି, ସେ ଭିତରେ ଅଛନ୍ତି କି କ'ଣ ଭାବିଲେ ବୁଝୁଛ କି, ତୁମେ ହରେକୃଷ୍ଣ ହରେକୃଷ୍ଣ କରୁଛ, ମାଳ ଗଢ଼ୁଛ, ଏ ଭିତରେ ସିଏ ଅଛନ୍ତି, ଜାଣିଛନ୍ତି କାହିଁକି ମାଳ ଗଢ଼ୁଛି, ଏ ଉଦ୍ଦେଶ୍ୟଟା କ'ଣ, ଇଏ କ'ଣ ଚାହୁଁଛି, ତା ଭୋଗ କି ତ୍ୟାଗି ଭକ୍ତି ଚାହୁଁଛି, ସେ ଜାଣିଛନ୍ତି ଆଉ ସେଇ ହିସାବରେ ତୁମେ ଫଳ ଦେବେ ତାଙ୍କୁ, ସେଥିରେ ତାଙ୍କୁ ଠକେଇବାର କ'ଣ ଅଛି, ଚେତନାକୁ ଶୁଦ୍ଧ କରିବାକୁ ପଡ଼ିବ। ଆଉ ଆଚାର୍ଯ୍ୟଙ୍କର ନିୟମକୁ ଠିକ୍ ଠିକ୍ ଭାବରେ ପାଳନ କରିବାକୁ ପଡ଼ିବ, ବାରମ୍ବାର ପ୍ରାର୍ଥନା କରିବାକୁ ପଡ଼ିବ, କର୍ମଫଳ ଗୁଡ଼ାକ ରହିଛି, ଆସି ପ୍ରାର୍ଥନା ଦ୍ୱାରା ଯାହା ବଦଳିବ ସବୁବେଳେ ମନେ ରଖିବାକୁ ପଡ଼େ। ଏଇ ଗୁରୁଦେବ ସବୁବେଳେ ସେ ଗୋଟେ କଥା ଉପରେ ଏମ୍ଫାସିସ୍ ଦିଅନ୍ତି, ଏତେ କଥା କ'ଣ ଲୋକଙ୍କୁ ବୁଝିବାକୁ ପଡ଼େ, ହରି କଥା ଗୋଟେ ସମ୍ପ୍ରଦାୟ ଆଚାର୍ଯ୍ୟ ଶିକ୍ଷା ଆମେ ରଖିବା ପାଇଁ କହୁଛି, କିନ୍ତୁ ଲୋକଟା କ'ଣ ବୁଝିବା, ଲୋକଟା ଯଦି ତାର ସଂସ୍କାର ନଥିବ ସେ କିଛି ବୁଝିପାରିବେନି, ଧରିପାରିବେନି, ତାକୁ ମହିମା କିଛି ଲାଗିବନି। ଠିକଣା ଗୁରୁଦେବ ସବୁବେଳେ ଗୋଟେ କଥା କହୁଛନ୍ତି, ଠିକଣା ନାମ କଲେ ତୁମର କିଛି ସଦ୍ବୁଦ୍ଧି ଉଦୟ ହେବନି, ଆଉ ସଦ୍ବୁଦ୍ଧି ସଦ୍ବିବେକଟା ତୁମର କେବେ ଉଦୟ ହେବନି, ଠିକଣା ନାମ ନ କରିବ, ବାରମ୍ବାର ନାମ ଯାହାର ନାମ ଠିକ ସେ ହେଉନି ନାମ ସ୍ମରଣ କର, ନା ଅଧିକା ନାମ କର, ସେବା କର, ନହେଲେ ପୁଣି ଭୋଗ ବୁଦ୍ଧି ଆଡ଼କୁ ପଳେଇଯିବ। ହରେ କୃଷ୍ଣ, ଜୟ ଭଗବତ ଗୀତା କି ଜୟ, ଶ୍ରୀଲ ପ୍ରଭୁ ପାଶିଲ ଗୁରୁଦେବ କି ଜୟ, ନିତାଲ ଗୋର ପ୍ରମାଣ।